वासुदेवाय। ओम नमो भगवते वासुदेवाय। श्रीखंड पंक्ति श्री श्री गौरनिदाय श्री श्री कृष्ण बलराम श्री श्री जगन्नाथ बलदेव सुधा महाराणी श्री श्री राधा कृष्णचंद्र श्री श्री लक्ष्मी नृसिंहदेव श्री श्री सीताराम लक्ष्मण हनुमान जी उंगर पाद पद्मे अर्पण निवेदन करी। श्रील गुरुदेव श्री श्रीमद्भक्ति स्वरूपधामधर स्वामी गुरु महाराज उंगर पाद पद्मे अर्पण निवेदन करी। इसकन प्रतिष्ठता आचार्य श्री श्रीमदेव श्री भक्ति वेदांत स्वयं शिलोपाद महाराज पाद पद्मे अर्पण निवेदन करी। समस्त साधु गुरु वैष्णव तथा उपस्थ वैष्णव सज्जन मातृवृंद तथा भागवतम प्रयोजक पाद पद्मे अर्पण निवेदन करी। आज आम श्रीमद्भागवतम सप्ताह षष्ठ दिवस कथा आरंभ करवा। गत काली आम एक अध्याय पर्यंत कही कथा जदि आम 53 अध्याय पर्यंत कथा कहवा कथा आम गाड़ी बहुत पछा चलती। हाँ तेणु यही भाव में 21 अध्याय आम सब वर्णना करें वेणुगीत ये भाव में गोपी मैंने भगवान वेणुगीत प्रशंसा करेणु तापर अध्याय हूँ 22 अध्याय ये हूँ चीरहरण लीला वस्त्रहरण भगवान करते यू जहाँ को लोक मैंने बुझीपारती ना कहीं भगवान ये वस्त्रहरण कले भागवत तत्व केतज बुझे फैंटा बहुत साउंड होना तेणु यह कहूँ जे कुमारिका मैंने कुमारी बयसर से सब 5-6 वर्ष बालिका सब से गोटे मार्गशीर मसर य कात्यायनी व्रत करते कात्यायनी पूजा करुले यमुना कूल प्रतिदिन जाकि सका सका जाकि कात्यायनी पूजा करती यमुना नदी स्नान करी पूजा करी कारण उद्देश्य कौन ना भगवान को प्राप्त हवा देवादेवी मान को पूजा करा कर भगवान को प्राप्त हाँपाई दे प्रकृत प्रकृत देवता मानक पूजार सार्थकता सेठी आसव तेणु से मैंने कहते कात्यायनी महामाए महाजोगी नदीश्वरी नंदगोप सुतं देवी पति मे कुरुते नम माते श्री हरिश्वरी जन टीकाकार कहते कहीं माँ को प्रार्थना कले ना पिता एवं माता रही माता विशेष भाव टे बहुत करुणा तर रही झीर कथा को सी बेस शुण तेणु पिता ये शुणीपारे ना से माँ को पूजा करत्यायनी महामाए महाजोगी नदीश्वरी बहुत सब कि तार ये सब बहुत अर्थ रही कि जहाँ भी हो मुख्य उद्देश्य हूँ कृष्ण केमी आम पति हूँ तेणु ये करते भगवान सब जानती तेणु भगवान तर पति हेले तेणु तर से वस्त्र हरण कले यू किए बुझे बुझीपारे गोटे मस जो कम्प्लीट है से भगवान आसी पहुँचीगले सहित दु तीन जन छोट छोट पा आनी 2-3 वर्ष पा मानक जे उलग्न हो सब रही जानती ना पुरुष स्त्री भेद जानती ना तेणु आणिकी सब देखे से सब लुगापटा जो गोपी मैंने जो तर वस्त्र को रखिदे स्नान करुले मन बहुत खुशी आज कारण तर ये कात्यायनी व्रत करते गोटे मस हो गला पूर्ण हो गला बहुत खुशी रे ठंडा जल रे बरफ जल रे शीत दिन स्नान कर बहुत आनंद गीत गायन करी हरे कृष्णा 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 हरे 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 राम 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 तेणु यही भाव कर भगवान आस पहुँचीगले तेणु भगवान हो सब कि फलदाता तेणु सी आसिकर जो वस्त्र हरण कर यही भाव पी वस्त्र प्रदान कले बहुत विराट लीला रही तेणु वस्त्र जो प्रदान कले तार अर्थ हूँ सी तर स्वामी हेले तेणु कहले आगामी शरत ऋतु शरत ऋतु जो पूर्णिमा तिथि आमर मिलन हम यही भाव कही से बहुत आनंद निज निज गृह को गले यही भाव में भाई श्रद्धार कथा रही भगवान ये यज्ञपत्नी मान को उद्धार करद्धार कर से मैंने यज्ञपत्नी मैंने भगवान भक्त थे निजक कौन जो रही माधुर्य भाव भगवान सहित युक्त थे से मैंने तेणु भगवान गोटे लीला कले जो लीलें भगवान तक संग बाक मठले स्वामी मान पाख को खाद्य प्राई ସେମାନେ ଯଦିଓ ଯେଉଁ ଯଜ୍ଞ କରୁଥିଲେ ସ୍ୱର୍ଗକୁ ଯିବା ପାଇଁ, କିନ୍ତୁ ଭଗବାନଙ୍କର ସାଙ୍ଗ ବାଳକମାନେ ଯେଉଁ ଆସିଛନ୍ତି ସେମାନେ ବହୁତ ଅନୁରୋଧ କଲେ ମଧ୍ୟ ସେମାନେ ଶୁଣିଲେ ନାହିଁ। ତେଣୁ ଭଗବାନ ତାଙ୍କୁ କହିଲେ ତୁମେ ପତ୍ନୀମାନଙ୍କ ପାଖକୁ ଯାଅ। ପତ୍ନୀମାନଙ୍କ ପାଖକୁ କହିଲେ ନାହିଁ, ବ୍ରାହ୍ମଣ ପତ୍ନୀମାନଙ୍କ ପାଖକୁ ଯାଅ ବୋଲି କହିଲେ, ପତ୍ନୀମାନଙ୍କ ପାଖକୁ ଯାଅ। ପତ୍ନୀମାନଙ୍କ ପାଖକୁ ଯାଅ ମାନେ ଭଗବାନ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିଛନ୍ତି, ସେମାନେ ଭଗବାନଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିଛନ୍ତି, ତେଣୁ ସେ ତାଙ୍କୁ ପତ୍ନୀ ରୂପରେ ଗ୍ରହଣ କରିଛନ୍ତି। ଏଇଭଳି ଭାବରେ ଯେତେବେଳେ ସେମାନେ ଶୁଣିଲେ ଭଗବାନ ଆସିଛନ୍ତି, ସବୁ ଖାଦ୍ୟ ପଦାର୍ଥ ଧରି ଧାଇଁ ଆସିଲେ। ତାଙ୍କର ସ୍ୱାମୀମାନେ ଯେତେ ଯାହା ବାରଣ କଲେ, ସ୍ୱାମୀ ପିତା ଯେଉଁମାନେ ସବୁ ଅଛନ୍ତି ସବୁ ବାରଣ କଲେ ମଧ୍ୟ କେହି ଶୁଣିଲେ ନାହିଁ, କିଛି ଶୁଣିଲେ ନାହିଁ ସେମାନେ। ଏଇଭଳି ଭାବରେ କଥା ରହିଛି। ତେଣୁ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରି ଯେତେବେଳେ ସେମାନେ ଫେରୁଛନ୍ତି, ଭଗବାନ ତାଙ୍କୁ କହିଲେ ତୁମେ ଫେରିଯାଅ। ସେମାନେ ଚାହୁଁନଥିଲେ ଫେରିଯିବା ପାଇଁ, କିନ୍ତୁ ଭଗବାନ ତାଙ୍କୁ ବୁଝା ସୁଝା କରି ଯେତେବେଳେ ଫେରିଗଲେ, ତୁମେ କହିଲେ ତାଙ୍କ ପତ୍ନୀମାନେ ଭୟ କରୁଛନ୍ତି, ଆମର ସ୍ୱାମୀମାନେ ଆମକୁ ବାରଣ କରିଥିଲେ, ତା ସତ୍ତ୍ୱେ ଆମେ ଯାଇଥିଲୁ, ତେଣୁ ଆମେ ଯଦି ବର୍ତ୍ତମାନ ଯିବୁ ଆମକୁ ସେ ଆଉ ଭିତରକୁ ଆଲାଉ କରିବେ ନାହିଁ। କିନ୍ତୁ ଭଗବାନ କହିଲେ ନା, ମୋର ଶରଣରେ ଯେଉଁମାନେ ଆସନ୍ତି ତାଙ୍କୁ ସମସ୍ତେ ପ୍ରଶଂସା କରନ୍ତି। ତେଣୁ ବ୍ରାହ୍ମଣ ପତ୍ନୀମାନେ ଯେଉଁ ଚିନ୍ତା କରୁଥିଲେ, ବର୍ତ୍ତମାନ ଯଦି ଫେରିକି ଯିବା ଆମର ସ୍ୱାମୀମାନେ ଆମକୁ ବିରୋଧ କରିବେ, ଏସବୁ କିନ୍ତୁ ତାଙ୍କର ପରିବର୍ତ୍ତନ ହୋଇଗଲା ଭାବ। ତେଣୁ ସେମାନେ ନିଜକୁ ଧିକ୍କାର କରିଛନ୍ତି, ତାଙ୍କ ପତ୍ନୀମାନଙ୍କୁ ବହୁତ ପ୍ରଶଂସା କରିଛନ୍ତି। ତେଣୁ ଏଇଭଳି ଭାବରେ କଥା ରହିଛି। ଭଗବାନ ପାଖରେ ସେ ଯାଇକରି ଶରଣ ନେବା ପାଇଁ ଚାହୁଁଛନ୍ତି, କିନ୍ତୁ କଂସ ଭୟରେ ବା ଏଇଭଳି ଭାବରେ ସେ ଆଉ ଆସିପାରିଲେ ନାହିଁ। ତେଣୁ 24 ଅଧ୍ୟାୟରୁ ଭଗବାନଙ୍କର 4 ଅଧ୍ୟାୟରେ ଭଗବାନଙ୍କର ଗୋଟିଏ ପ୍ରସିଦ୍ଧ ଲୀଳା, ଏ ଗୋବର୍ଦ୍ଧନ ଧାରଣ ଲୀଳାଟି ବର୍ଣ୍ଣନା କରାଯାଇଛି। ଭଗବାନ 7 କମ୍ପ୍ଲିଟ୍ ହୋଇଯାଇଥିଲା 8 ବର୍ଷରେ, ଯେଉଁ ସମୟରେ ଯେଉଁ କାର୍ତ୍ତିକ ପୂର୍ଣ୍ଣମୀରେ ରାତ୍ରି କାର୍ତ୍ତିକ ଅମାବାସ୍ୟା ତିଥିରେ, ଯେଉଁ ତା ପରଦିନ ହବ ଇନ୍ଦ୍ର ପୂଜା ହବ, ଇନ୍ଦ୍ର ପୂଜା କରୁଥିଲେ ବ୍ରଜବାସୀମାନେ, ଭଗବାନ ବନ୍ଦ କରିବା ପାଇଁ ଚାହିଁଲେ। କାହିଁକି ନା ଇନ୍ଦ୍ରଙ୍କର ବହୁତ ଗର୍ବ ହୋଇଯାଇଥିଲା ଯେ ଭଗବାନଙ୍କର ଭକ୍ତଙ୍କ ପାଖରେ ଦେବଦେବୀମାନଙ୍କର ଆଉ କ'ଣ ଋଣ ରହିଛି। ଆଜିର ପ୍ରଭୁପାଦଙ୍କ ଭାବାର୍ଥ ଥିଲା ମଧ୍ୟ ସେଇଟା ବାଣୀ ଥିଲା, ଜଣେ ଭଗବାନଙ୍କ ଶରଣରେ ଗଲେ ତାଙ୍କର ଆଉ କୌଣସି ଋଣ ରହିବ ନାହିଁ। ତେଣୁ ଇନ୍ଦ୍ରଦେବ ତାଙ୍କ ତରଫରୁ ମନା କରିବା କଥା ଯେ ନାହିଁ ନାହିଁ, ମୋର ଆଉ ଯଜ୍ଞ କରନ୍ତୁ ନାହିଁ, ପୂଜା କରନ୍ତୁ ନାହିଁ। କିନ୍ତୁ ଭଗବାନ ସେ ବନ୍ଦ କଲେ, ସେ ଯଜ୍ଞକୁ ବନ୍ଦ କଲେ। ଯେତେବେଳେ ଯଜ୍ଞ ବନ୍ଦ ହୋଇଗଲା, ସେତେବେଳେ ଇନ୍ଦ୍ରଙ୍କର ଏତେ କ୍ରୋଧ ଆସିଲା, ବ୍ରଜବାସୀମାନଙ୍କୁ ସମସ୍ତେ ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ପ୍ରଳୟକାଳୀନ ଯେଉଁ ମେଘ ରହିଛି ସମ୍ବର୍ତ୍ତକ ଇତ୍ୟାଦି, ତାକୁ ଆଦେଶ ଦେଲେ, 49 ମରୁଦ ଇତ୍ୟାଦି ସବୁ ଆଦେଶ ଦେଲେ, ଯାହା ସବୁ ବ୍ରଜବାସୀମାନଙ୍କୁ ତାଙ୍କର ଗାଭୀମାନଙ୍କୁ ସବୁ ନଷ୍ଟ କରିଦିଅ। ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନ, ସେଠୁ ବ୍ରଜବାସୀମାନେ କୃଷ୍ଣଙ୍କୁ ଆହ୍ୱାନ କଲେ, କୃଷ୍ଣଙ୍କର ଆଶରଣରେ ଗଲେ। ତେଣୁ ଭଗବାନ ଯାଇକରି ଇନ୍ଦ୍ରଙ୍କର କାର୍ଯ୍ୟକଳାପ ଦେଖିକି ହସିଲେ, ଆସିକରି ଏଇ ଗୋବର୍ଦ୍ଧନକୁ ଧାରଣ ଗୋଟିଏ ଶ୍ଳୋକରେ ସୁଗଦେବ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ ଏଇ ଲୀଳାଟିକୁ ବର୍ଣ୍ଣନା କରିଛନ୍ତି। 27 ଅଧ୍ୟାୟରେ ସେ କହୁଛନ୍ତି, 26 ଅଧ୍ୟାୟରେ କହୁଛନ୍ତି, ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା ବଜ୍ରାସ ବର୍ଷା ନୀଳି ସେଦତ୍ ପାଳ ପଶୁ ସ୍ତ୍ରୀ ଆତ୍ମଶରଣଂ ଦୃଷ୍ଟ୍ୱା ଅନୁକମ୍ପିୟ ଉତ୍ମୟନ ଉତ୍ପାଦୟକ କରଣେ ଶୈଳଂ ଅବଳୋଲିଳୋଚ୍ଛେନ୍ଦ୍ରଂ ଯଥା ବିଭ୍ରତ ଗୋଷ୍ଠମ ଅପାନ ମହେନ୍ଦ୍ର ମଦଭିତ ପ୍ରିୟାନୁ ଇନ୍ଦ୍ର ଗୋବା। ସେଇ ଇନ୍ଦ୍ର ଭଗବାନ ଇନ୍ଦ୍ର ଗବାନ ଗଭୀମାନଙ୍କର ଯେ ଇନ୍ଦ୍ର ସେ କୃଷ୍ଣ, ସିଏ ଆମକୁ ଆମର ପ୍ରତି ପ୍ରିୟ ହୁଅନ୍ତୁ, ଆମର କୃପା କରନ୍ତୁ। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି, ଆମେ ମଧ୍ୟ ଏଇଭଳି ଭାବରେ ଆମେ ଭଗବାନ ପ୍ରାର୍ଥନା କରିବା। ତେଣୁ ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା, ତାଙ୍କର ଯଜ୍ଞ ଏତେ ବର୍ଷ କାଳ ଯଜ୍ଞ ହେଉଛି, ହଜାର ହଜାର ବର୍ଷ କାଳ ଯଜ୍ଞ ହେଉଥିବ, ଯାହା ବି ହେଉଛି ଇନ୍ଦ୍ରଙ୍କର ଯଜ୍ଞ ହେଉଥିଲା, କିନ୍ତୁ ଏ ଗୋଟିଏ ବର୍ଷ ବନ୍ଦ କରିଦେବା ପରେ କେତେ ତାଙ୍କର କ୍ରୋଧ ଆସିଲା, ହତ୍ୟା କରିବା ପାଇଁ ପଶ୍ଚାତପଦ ହେଲେ ନାହିଁ। ଦେବେ ବର୍ଷତି ଯଜ୍ଞ ବିପ୍ଳବ ରୁଷା, ଏ ଯେଉଁ ଯଜ୍ଞକୁ ବନ୍ଦ କରିଦିଆଗଲା ଇନ୍ଦ୍ର ଯଜ୍ଞ, ସେଥିପାଇଁ ତାଙ୍କର ଏତେ ରୁଷା ଆସିଲା, ଏତେ କ୍ରୋଧ ଆସିଲା, ବଜ୍ର ଅଶ୍ମ ବର୍ଷା ଅନିଳି, ନିଜେ ଆସିକରି ବଜ୍ରପାତ କରିବା ପାଇଁ ଲାଗିଲେ, ଏବଂ ସମ୍ବର୍ତ୍ତକ ମେଘକୁ ପଠାଇଲେ ପ୍ରଳୟକାଳୀନ ମେଘ ଯେଉଁ ରହିଛି ସେ ମେଘ ବର୍ଷା କରିବା ପାଇଁ, ଏବଂ 50 ମରୁଦଙ୍କୁ ପଠାଇଲେ। ଏଇଭଳି ଭାବରେ ଭଗବାନ ସିଦ୍ଧତ ପାଳ ପଶୁ ସ୍ତ୍ରୀ ଆତ୍ମଶରଣ ଦୃଷ୍ଟୁଆ, ବ୍ରଜବାସୀମାନେ ଗାଭୀମାନେ ସବୁ ଥରି ଥରି ଯାଉଛନ୍ତି, ଥରି ଯାଉ ସିଦ୍ଧତ ଏତେ ବର୍ଷା ହେଇକି ଏତେ ଥଣ୍ଡା ହେଉଛି, ପଥର ବର୍ଷା ହେଉଛି, କୁଆ ପଥର, ତେଣୁ ସେମାନେ ଥରିବା ପାଇଁ ଆରମ୍ଭ କଲେଣି, ଭଗବାନ ଶରଣରେ ଯାଉଛନ୍ତି। ଭଗବାନ ଦେଖିକରି ଅନୁକମ୍ପାଇ ତାଙ୍କ ପ୍ରତି କୃପା କରିକି ଭଗବାନ ଟିକିଏ ହସି ଦେଉଛନ୍ତି। ଇନ୍ଦ୍ରଙ୍କର କଥା ଦେଖିକି, ଇନ୍ଦ୍ରଙ୍କର କ୍ରୋଧକୁ ଗର୍ବକୁ ଭଗବାନ ଦୂର କରିବେ, ଚିକିତ୍ସା କରିବେ। ସେମାନେ ଉତ୍ପାତ ଏକ କାରଣେ ଭଗବାନ କ'ଣ କଲେ, ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି କଥା, ଭଗବାନ ଗଲେ ଯେଉଁ ରହିଛି ଗୋବର୍ଦ୍ଧନ ରହିଛି, ଭଗବାନ ଗୋଟିଏ ବାମ ହାତରେ ଧରି ପକାଇଲେ, ଧରି ପକାଇ ଟେକିଦେଲେ, ଉତ୍ପାତ ଟେକିକି ଫିଙ୍ଗିଦେଲେ ଉପରକୁ ଫିଙ୍ଗିଦେଲେ, ଯେତେବେଳେ ସେ ପଡ଼ୁଛି ତଳକୁ ଆସୁଛି, ସେଇ ସମୟରେ ଭଗବାନ ତାଙ୍କର ବାମ ହାତ କାଳିଆ ଆଙ୍ଗୁଠିକି ଟେକିଦେଲେ, ଏବଂ କାଳିଆ ଆଙ୍ଗୁଠି ନୁହଁ, ଭଗବାନ କାଳିଆ ଆଙ୍ଗୁଠିରେ ଯେଉଁ ନଖ ରହିଛି ସେ ନଖ ଉପରେ ଧାରଣ କଲେ, ନଖ ଉପରେ ଗୋବର୍ଦ୍ଧନ ଧାର ହେଉ ବୋଲି କୁହାଯାଏ, ସୁରଦାସ କହୁଛନ୍ତି କଥା, ନଖ ଉପରେ ଧାରଣ କରିଛନ୍ତି। କିଭଳି ଭାବରେ ଭଗବାନ ଏ ଗୋବର୍ଦ୍ଧନକୁ ଧାରଣ କଲେ ନା, ଅବଳ ଲୀଳ ଛିଳିନ୍ଦ୍ରି ଯଥା, ଗୋଟେ ଛୋଟ ପିଲା ଯେମିତି ଗୋଟେ ଛତୁଟାକୁ ଓପାଡ଼ି ଦିଏ, ସେହିଭଳି ଭାବରେ ଭଗବାନ ଓପାଡ଼ି ଦେଲେ। ଏବଂ ବିଭୃତ ଗୋଷ୍ଠ ଅପାନ ମହେନ୍ଦ୍ର, ଭଗବାନ ଏହିଭଳି ଭାବରେ ତାଙ୍କର ଗୋଷ୍ଠକୁ ରକ୍ଷା କଲେ। ମହେନ୍ଦ୍ର ମଦଭିତ, ମହେନ୍ଦ୍ରଙ୍କର ଯେଉଁ ମଦ ହେଇଥିଲା ସେଇଟା ଭୟରେ ପରିଣତ ହେଇଗଲା, ଭାବିଲି ମୋ ଚାକିରି ଆଜି ଗଲା, ଏସବୁ କଥା ଚିନ୍ତା କରୁଛନ୍ତି। ତେଣୁ ସେଇ ଭଗବାନ ଆମ ପ୍ରତି ପ୍ରିୟ ହୁଅନ୍ତି। ଏଇଭଳି ଭାବରେ ଚାରୋଟି ଶ୍ଳୋକରେ, ଚାରୋଟି ଅଧ୍ୟାୟରେ, 24, 25, 26, 27, ଚାରୋଟି ଅଧ୍ୟାୟରେ ଏଇ ଲୀଳାଟିକୁ ବର୍ଣ୍ଣନା କରିଛନ୍ତି। ଆମେ ବହୁତ ଫାଷ୍ଟ ଚାଲୁଛେ ଆଜି, କାରଣ ଆମ ଗାଡ଼ି କାଲି ପଚି ଯାଇଥିଲା। ତେଣୁ ଏଇଭଳି ଭାବରେ 28 ଅଧ୍ୟାୟରେ ଏ କାର୍ତ୍ତିକ ମାସ ଶୁକ୍ଳପକ୍ଷ ତୃତୀୟାରୁ ନବମୀ, ଏଇ 7 ଦିନ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଥିଲେ। ଦଶମୀ ତିଥିରେ ଗୋବର୍ଦ୍ଧନକୁ ସମସ୍ତେ ଯେତେବେଳେ ଦେଖିଲେ, ଇନ୍ଦ୍ରଙ୍କର ଭୟ ଆସିଗଲା, ସବୁ ଫେରେଇ ନେଲେ, ସବୁ ଯାହା ଯାହା ଶୀଘ୍ର ଯାହା ପଳା ଆଉ ରହ ନାହିଁ କହିକି ତାକୁ ବିଦାୟ କରିଦେଲେ। ତେଣୁ ସବୁ ଦେଖିଲେ ବ୍ରଜବାସୀମାନେ, ଆଉ କୌଣସି ଇଏ ନାହିଁ, ବର୍ଷା ପବନ କିଛି ନାହିଁ, ଜାଣିପାରିଲେ। ତେଣୁ ଭଗବାନ ମଧ୍ୟ ଜାଣିପାରୁଛନ୍ତି, 7 ଦିନ 7 ରାତି ବ୍ରଜବାସୀମାନଙ୍କୁ ଇନ୍ଦ୍ରଙ୍କର ଏଇ ଯେଉଁ କ୍ରୋଧ ଆସିଲା, ଆ ଦ୍ୱାରା ବ୍ରଜବାସୀମାନଙ୍କର ଲାଭ ହେଲା। ବ୍ରଜବାସୀମାନେ ଏକ ସମୟରେ ପିତା ମାତା ଭାଇ ବନ୍ଧୁ କୁଟୁମ୍ବ ଯେତେ ସବୁ ଅଛନ୍ତି, ପ୍ରିୟା ସବୁର ସମସ୍ତେ, ଏ ସଖା ସମସ୍ତେ ଏକ ସମୟରେ ଭଗବାନଙ୍କ ସହିତ ଯୋଗ ମାନେ କ'ଣ ତାଙ୍କର ସଙ୍ଗଲାଭ କଲେ, 7 ଦିନ 7 ରାତି ଧରିକିରି। ଇଏ କୃପା ଇନ୍ଦ୍ର, ଭଗବାନଙ୍କ କୃପା, ଇନ୍ଦ୍ରଙ୍କ ମାଧ୍ୟମରେ ଏଇଭଳି ଭାବରେ କୃପା ସେମାନେ ପ୍ରାପ୍ତ ହେଲେ। ସେମାନେ ଚାହୁଁଛନ୍ତି ଇନ୍ଦ୍ର ଏଇଭଳି ଭାବରେ ହଜାର ହଜାର ବର୍ଷ ଧରି ରହିଥିଲେ ବି ଆନନ୍ଦ। ତେଣୁ ସମସ୍ତେ ଭଗବାନଙ୍କ ମୁଖ ଦେଖୁଛନ୍ତି, କେହି ଭଗବାନଙ୍କ ପଛ ଦେଖୁନାହାନ୍ତି। ଇଏ ଭଗବାନଙ୍କର ଭଗବତା, ସର୍ବତଃ ପାଣି ପାଦମ, ଭଗବାନଙ୍କ ସବୁଠାରେ ପାଣି ରହିଛି, ପାଦ ରହିଛି ଇତ୍ୟାଦି, ସର୍ବତ୍ର ଶ୍ରୀ ଆଖିଶ୍ର ମୁଖମ, ସବୁଠାରେ ଭଗବାନଙ୍କ ମୁଖ ରହିଛି। ତେଣୁ ଭଗବାନ ତାଙ୍କୁ ବିଦା କରୁଛନ୍ତି, ଯାଅ ବର୍ତ୍ତମାନ ଆଉ କିଛି ବର୍ଷା ବର୍ଷୀ ନାହିଁ, ସବୁ ପଳାଅ ଯାଅ ବୋଲି, କିନ୍ତୁ ସେମାନେ ଯାଉନାହାନ୍ତି। ତେଣୁ ବହୁତ କହିବାରୁ ସବୁ ଧୀରେ ଧୀରେ ସବୁ ଯାଉଛନ୍ତି, ଚରାଶି କୋଷ ଗଜ ସବୁ ରହିଛନ୍ତି, ତା ଭିତରେ ଆଶ୍ରୟ ନେଇଥିଲେ, ସବୁ ଯାଉଛନ୍ତି। ଭଗବାନ ଏଇ ଗୋବର୍ଦ୍ଧନକୁ ଏଭଳି ଭାବରେ ସ୍ଥାପନ କଲେ, ଟିକିଏ ଗାର ଏପଟ ସେପଟ ହେଇ ନାହିଁ, ଯେଉଁଭଳି ଭାବରେ ତା ପୂର୍ବରୁ ଥିଲା, ଯଥା ପୂର୍ବଂ ତଥା ପରମ, ଏଇଭଳି ଭାବରେ ଭଗବାନଙ୍କ ଗୋବର୍ଦ୍ଧନ ଲୀଳାଟି ରହିଛି। ଗୋଟେ ସପ୍ତାହ ଦରକାର, ଆମେ 7 ମିନିଟରେ କହିଲେ। ଏଇଭଳି ଭାବରେ କଲା ପରେ ଏ ହେଉଛି ତୃତୀୟାରୁ ନବମୀ, ତାପରେ ଦଶମୀ ତିଥିରେ ବ୍ରଜବାସୀମାନେ ଏ ଭଗବାନଙ୍କର ବିଷୟରେ ବିସ୍ମୟ ପ୍ରକାଶ କଲେ, ୱଣ୍ଡରଫୁଲ ବିଷ୍ଣୁ, ୱଣ୍ଡରଫୁଲ କୃଷ୍ଣ, ଏ ଭଗବାନ କିଏ ଇଏ, ଏ ଯେ ନନ୍ଦ ମହାରାଜ ସହିତ ଯାଇ ଆଲୋଚନା କରୁଛନ୍ତି, ଏସବୁ କଥା ରହିଛି। ଭଗବାନ ଆଜି ପର୍ଯ୍ୟନ୍ତ ଏତେ ବିସ୍ମୟକର କାର୍ଯ୍ୟ କରୁଥିଲେ, କିନ୍ତୁ ସେମାନେ ଭାବୁଥିଲେ ଏ ନାରାୟଣଙ୍କ କୃପାରୁ, କାରଣ ଗର୍ଗମୁନି କହିଛନ୍ତି ଏ ନାରାୟଣ ସମଗୁଣେଇ, କିନ୍ତୁ ଆଜି ଚିନ୍ତା କରୁଛନ୍ତି ନା, କିଏ ନାରାୟଣ ଫାରାୟଣ କେହି ନାହାନ୍ତି, ଇଏ ହେଉଛି ସବୁ କିଛି, କୃଷ୍ଣ ହିଁ ସବୁ କିଛି। ଏଇଭଳି ଭାବରେ ସବୁ ଆଲୋଚନା କରୁଛନ୍ତି ନନ୍ଦ ମହାରାଜ। ଏଇ ଭଗବାନଙ୍କର ନାମକରଣ ସମୟରେ ଯେଉଁ ଗର୍ଗମୁନି କହିଥିଲେ ସେଇ କଥାଟିକୁ ପ୍ରକାଶ କଲେ, ଗୋପନରେ ଥିଲା, ଆଜି ପ୍ରକାଶ କଲେ, ଇଏ ହେଉଛି ନାରାୟଣ ସମ ଗୁଣ, ଆଙ୍କର ନାରାୟଣ ଭଳି ଗୁଣ ରହିଛି। ଏଇଭଳି ଭାବରେ କହିବାରୁ ତାଙ୍କର ବିସ୍ମୟ ଦୂର ହେଲା। ତା ପରଦିନ ଏକାଦଶୀ ତିଥିରେ ଇନ୍ଦ୍ର ଆସିକରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଗୋବିନ୍ଦ କୁଣ୍ଡ ଏକାଦଶୀରେ ଭଗବାନଙ୍କ ପାଖରେ ଆସି ଭଗବାନ ଏକୁଟିଆ ଦେଖିକରି ଇନ୍ଦ୍ର ଆସି ପ୍ରାର୍ଥନା କରିଛନ୍ତି। ସବୁ ଦେବାଦେବୀମାନେ ଆସିକି ଭୀଷଣ ବହୁତ ଭାରି ସୁନ୍ଦର ଭାବରେ ସବୁ କୀର୍ତ୍ତନ କରିଛନ୍ତି, ପ୍ରାର୍ଥନା କରିଛନ୍ତି ଗୋଲୋକରୁ। ଗୋଲୋକ କହିଲେ ଭୌତିକ ଜଗତରେ ଗୋଟେ ଗୋଲୋକ ଧାମ ଅଛି, ଯେଉଁଠୁ ଗାଭୀ ସୁରଭି ଗାଭୀ ଆସିଥିଲେ, ଏମାନେ ସବୁ ଭଗବାନଙ୍କର କ'ଣ କରିଥିଲେ, ଅଭିଷେକ କଲେ। ସେଇ ଅଭିଷେକ ଜଳରେ ଏ ଗୋବିନ୍ଦ କୁଣ୍ଡ ହେଇଛି, ଗୋବିନ୍ଦ କୁଣ୍ଡ ରହିଛି। ତେଣୁ ଏହିଭଳି ଭାବରେ ହେଲା ପରେ ବ୍ରଜବାସୀମାନେ ବିଶେଷ ଭାବେ ନନ୍ଦ ମହାରାଜ ଯେ ଏକାଦଶୀ ତିଥି କରିଥିଲେ, ତା ପରଦିନ ଦ୍ୱାଦଶୀ ତିଥିରେ ଟିକିଏ ବେଳାବେଳି ପଳେଇଗଲେ ଯମୁନାକୁ ସ୍ନାନ କରିବା ପାଇଁ, ଯମୁନାକୁ ସ୍ନାନ କରିବା ପଡ଼ି ଚାଲିଯାଇଥିଲେ, ଅସୁର ବେଳା ଥିଲା। ତେଣୁ ନନ୍ଦ ମହାରାଜଙ୍କର ଯେଉଁମାନେ ଥିଲେ ତାଙ୍କର ପାର୍ଷଦମାନେ ବା ତାଙ୍କର ସେବକମାନେ ନନ୍ଦ ମହାରାଜକୁ ବାନ୍ଧିକି ନେଇଗଲେ, ନନ୍ଦ ମହାରାଜକୁ ନେଇଗଲେ। ନନ୍ଦ ମହାରାଜକୁ ଦେଖିକି ବରୁଣ ମହାରାଜ ଥରିବା ପାଇଁ ଆରମ୍ଭ କଲେ, ମୋର ଚାକିରି ଗଲା ଆଜି। ତେଣୁ ଭଗବାନ ଆସି ପହଞ୍ଚିଗଲେ, ତେଣୁ ଭଗବାନଙ୍କୁ ସେ ସ୍ତୁତି କରୁଛନ୍ତି। ଏ ନନ୍ଦ ମହାରାଜ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି, ମୋର ପୁଅକୁ ଇଏ ପୂଜା କରୁଛନ୍ତି, ମୋତେ ବାନ୍ଧିକି ରଖିଛନ୍ତି। ତାଙ୍କୁ ବାନ୍ଧିକି ରଖିନଥିଲେ, ତାଙ୍କୁ ବହୁତ ସମ୍ମାନ ଦେଇକରି ଗୋଟେ ଆସନରେ ରଖିଥିଲେ। ଏବଂ ଯେତେବେଳେ କୃଷ୍ଣ ଗଲେ, ତାଙ୍କୁ ପୂଜାପୂଜି କରିକିରି ବହୁତ ଧନ ସମ୍ପତ୍ତି ଦେଇ ତାଙ୍କୁ ବିଦାୟ କରିଥିଲେ, ଏଇ 28 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ 29-33 ଏ 5 ଅଧ୍ୟାୟରେ ସବୁଠାରୁ ଶ୍ରେଷ୍ଠ ରସ ସୁଖଦେବ ଗୋସ୍ୱାମୀ ପ୍ରସ୍ତୁତ କରିଛନ୍ତି। ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିୟା ଭାବେ ଯାହା ବ୍ରଜେତେ ପ୍ରଚାର। ଭଗବାନ ଶରତ ଋତୁ ଶରତ ପୂର୍ଣ୍ଣମୀ ଦିନେ ରାତିରେ ଭଗବାନ ବଂଶୀବାଦ କରୁଛନ୍ତି ବଂଶୀପଟରେ। ତେଣୁ ଗୋପୀମାନେ ସବୁ ଆକର୍ଷିତ ହେଇକି ଆସୁଛନ୍ତି, 300 କୋଟି ଗୋପୀ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷ୍ୟରେ କହୁଛନ୍ତି, ସବୁ ଆସୁଛନ୍ତି, ଭଗବାନ ତାଙ୍କୁ ଦେଖିକିରି ପରୀକ୍ଷା କରୁଛନ୍ତି, କରୁଛନ୍ତି ତୁମେ ଏସବୁ ତୁମ ସ୍ୱାମୀ ସ୍ତ୍ରୀ ପିଲା ତୁମ ସ୍ୱାମୀ ତୁମର ପିଲା ଛୁଆ କୌଣସି ଗୋପୀମାନଙ୍କର କୌଣସି ସନ୍ତାନ ନଥିଲା। ଏ ଯେଉଁ ପିଲା ଛୁଆ କଥା କହୁଛନ୍ତି, ତାଙ୍କର ଅନ୍ୟମାନଙ୍କର ପିଲାକୁ କଥା କୁହାଯାଇଛି। ସୁଖଦେବ ଗୋସ୍ୱାମୀ କହିଛନ୍ତି, ଏଇଭଳି ଭାବରେ ତୁମ ପିତା ଏମାନଙ୍କୁ ସବୁ ଭ୍ରାତା ଏମାନଙ୍କୁ ସବୁ ଛାଡ଼ିକିରି ପଳେଇ ଆସିଛ, ଏଇଟା ଧର୍ମ ନୁହଁ। ଭଗବାନ ତାଙ୍କୁ ଧର୍ମ ଶିଖାଉଛନ୍ତି, କିନ୍ତୁ ଗୋପୀମାନେ ପ୍ରକୃତ ଧର୍ମ କ'ଣ ତାଙ୍କୁ ପଢ଼ାଉଛନ୍ତି, ପାଠ ପଢ଼ାଉଛନ୍ତି। ପ୍ରକୃତ ଧର୍ମ ହେଉଛି କ'ଣ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ଯାହା ଭଗବାନ କହିଥିଲେ, ଗୋପୀମାନେ ଆଜି ଭଗବାନଙ୍କୁ ସେଇ ଧର୍ମ ଶିକ୍ଷା ଦେଉଛନ୍ତି। ତେଣୁ ଭଗବାନ ଖୁସି ହେଇକରି ତାଙ୍କ ସହିତ ରାସଲୀଳା କରିଛନ୍ତି। ଏହି ରାସଲୀଳାଟି 5 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ରାସଲୀଳା ଯେତେବେଳେ ଚାଲିଥିଲା, ସେହି ସମୟରେ ବ୍ରଜ ଗୋପୀମାନେ ଏବଂ ରାଧାରାଣୀ ବହୁତ ତାଙ୍କର ଆନନ୍ଦ, ଏ ପ୍ରେମର ଗୋଟିଏ ଭାବ ହେଉଛି, ଗର୍ବ ଆସିବ ଆଉ ମାନ ଆସିବ। ତେଣୁ ଭଗବାନ ଉଭେଇ ଗଲେ, ରସ ରାସଲୀଳାରୁ ରାଧାରାଣୀଙ୍କୁ ନେଇକି ଅନ୍ତର୍ଧ୍ୟାନ ହେଇଗଲେ। ତେଣୁ ଗୋପୀମାନେ ଯେତେବେଳେ ଦେଖିଲେ ଭଗବାନ ଆଉ ନାହାନ୍ତି, ରାଧାରାଣୀ ନାହାନ୍ତି, ସେମାନେ ବ୍ୟାକୁଳ ହେଇକିରି ଅନୁସନ୍ଧାନ କରୁଛନ୍ତି। 30 ଅଧ୍ୟାୟରେ ଗୋପୀମାନଙ୍କର ଅନୁସନ୍ଧାନକୁ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ଭଗବାନଙ୍କର ଲୀଳାକୁ ସବୁ ଅନୁକରଣ କରୁଛନ୍ତି। ଏଇଭଳି ଭାବରେ ରାଧାରାଣୀଙ୍କୁ ସେ ଦର୍ଶନ କରି ଦେଖିଛନ୍ତି, ମୁଁ ମୂର୍ଚ୍ଛା ହେଇକି ପଡ଼ିଛନ୍ତି। ସମଗ୍ର ଭାଗବତମରେ ଯେଉଁମାନେ ପ୍ରକୃତର ଭାଗବତ ତତ୍ତ୍ୱବେତା ନୁହନ୍ତି, ସେମାନେ କହନ୍ତି କୌଣସି ରାଧାରାଣୀଙ୍କର କଥା ଉଲ୍ଲେଖ ନାହିଁ, କିନ୍ତୁ ଏଇ 30 ଅଧ୍ୟାୟରେ ରାଧାରାଣୀଙ୍କ କଥା ସୁଖଦେବ ଗୋସ୍ୱାମୀ ପରୋକ୍ଷ ଭାବରେ କହିଛନ୍ତି। ଅନୟା ରାଧିତ ନୂନାଙ୍ଗ ଭଗବାନ ହରିଶ୍ୱର ଜନ୍ମ ବିହାୟ ଗୋବିନ୍ଦ ପ୍ରୀତ ନା ଜାମ ନୟଦ୍ରହ। ଅନନ୍ୟ ଭାବରେ ଯିଏ ଆରାଧନା କରନ୍ତି ସେ ହେଉଛନ୍ତି ରାଧାରାଣୀ। ତେଣୁ ରାଧାରାଣୀକୁ ଭଗବାନ ଆଣିକି ଚାଲି ଆସିଥିଲେ ଏକାନ୍ତ ସ୍ଥାନକୁ, ଆଜି ସେ ରାଧାରାଣୀକୁ ତ୍ୟାଗ କରି ପଳେଇ ଯାଇଛନ୍ତି ଭଗବାନ। ଏଇଟାକୁ ଦେଖି ଗୋପୀମାନେ ସବୁ, ତାଙ୍କ ଭିତରେ ଯେଉଁ ଥିଲା ଦୁଇ ଦଳ ଥିଲେ, ଚନ୍ଦ୍ରାବଳି ଗୋଷ୍ଠୀ ଏବଂ ରାଧାରାଣୀଙ୍କ ଗୋଷ୍ଠୀ, ସବୁ ଭେଦ ବୁଲିଗଲେ, ମିଶିକିରି ଯାଇକିରି ଭଗବାନ ଅନୁସନ୍ଧାନ କରୁଛନ୍ତି। ଏଇଭଳି ଭାବରେ ସେ ବୃନ୍ଦାବନ୍ୟ ଭିତରେ ପ୍ରବେଶ କରୁଛନ୍ତି, ଆଉ ଯେଉଁଠି ଚନ୍ଦ୍ରର ଆଲୋକ ପ୍ରବେଶ କରୁନାହିଁ, ଅନ୍ଧକାର। ତେଣୁ ସେମାନେ ଫେରି ଆସିଲେ ଯମୁନା ପୁଲିନରେ। 31 ଅଧ୍ୟାୟରେ ପ୍ରସିଦ୍ଧ ଗୋପୀ ଗୀତ ରହିଛି, 19 ଶ୍ଳୋକରେ ଗୋପୀ ଗୀତ ଗାନ କରୁଛନ୍ତି। ତବ କଥାମୃତ ଜୀବନ କବି ବିରିଡ଼ିତ କଳମ ସାବହଂ ଶ୍ରବଣ ମଙ୍ଗଳ ଶ୍ରୀମଦ ଆତତାମ ଭୁବି ଗୁଣନ୍ତି ତେ ଭୂରି ଧାରଣା। ଭଗବାନଙ୍କ ବିରହରେ ଭଗବାନଙ୍କ କଥା ହେଉଛି ଅମୃତ, ଭଗବାନ ନଥିଲେ ମଧ୍ୟ ଭଗବାନ କଥା ହେଉଛି ଅମୃତ। ଏଇଟା ଶୁଣିକିରି ଭଗବାନ କହୁଛନ୍ତି ମୋର କଥା ତ ଅମୃତ, ପୁଣି ମୋତେ କାହିଁ ଚାହୁଁଛ ନା? ଆପଣଙ୍କ ବିରହରେ ଆପଣ ଯେଉଁ ଆମ ସହିତ ଲୀଳା କରୁଥିଲେ ସେଇଟା ବର୍ତ୍ତମାନ ବିଷ ଭଳି ଲାଗୁଛି। ଏଇଭଳି ଭାବରେ 19ଟି ଶ୍ଳୋକ ରହିଛି। ଏଇଭଳି ଭାବରେ ଗୋପୀ ଗୀତ ଗାନ କରୁଛନ୍ତି, କ୍ରନ୍ଦନ କରୁଛନ୍ତି। ଏଇ କଥା ଦେଖିକିରି ଭଗବାନ ସେଇଠି ଥିଲେ, ଭଗବାନ ଦେଖୁଥିଲେ ଭଗବାନଙ୍କ ବିରହରେ କିଭଳି ଗୋପୀମାନଙ୍କର କଥା ଏଇ ଭଗବାନ ଶୁଣିବା ପାଇଁ ଚାହାନ୍ତି। ପ୍ରିୟା ଯଦି ମାନ କରି କର ଏ ଭର୍ଷନ ବେଦ ସ୍ତୁତି ହେତେ ସେଇ ହରେ ମୋର ମନ। ଭଗବାନଙ୍କୁ ଆମେ ସ୍ତୁତି କରୁଛେ କିନ୍ତୁ ସେଥିରେ ଏତେ ସେ ପ୍ରୀତ ହୁଅନ୍ତି ନାହିଁ ଯେଉଁଭଳି ଭାବରେ ଗୋପୀମାନେ ରାଧାରାଣୀ ତାଙ୍କୁ କ'ଣ ଅପମାନ କରନ୍ତି, ମାନେ କ'ଣ ଭର୍ସନା କରନ୍ତି, ଏଇଟାକୁ ଆମେ କହିବା 47 ଅଧ୍ୟାୟରେ ଉଦ୍ଧବ କହିବେ ସେ କଥା। ତେଣୁ ଏଇଭଳି ଭାବରେ ଭଗବାନ ଆବିର୍ଭାବ ହେଇଗଲେ, 32 ଅଧ୍ୟାୟରେ ଭଗବାନ ଆବିର୍ଭାବ ହେଇଗଲେ। ତା ସାମା ବୀରଭୂ ଚୌରୀ ସ୍ମୟମାନ ମୁଖାମ୍ବୁଜ କ'ଣ, ଏଇଭଳି ଭାବରେ ଭଗବାନ ସେଠି ଆବିର୍ଭାବ ହେଇଗଲେ। ପୀତାମ୍ବର ଧର ସାଗ୍ଭୀ ସାକ୍ଷାତ ମନ୍ମଥ ମନ୍ମଥ, ମନ୍ମଥକୁ ଯିଏ ମନ୍ମଥ କରିଦିଏ ସମସ୍ତ ପୁରୁଷ ଲୋକମାନଙ୍କୁ ଯିଏ କନ୍ଦର୍ପ ମୋହିତ କରି ରଖିଛନ୍ତି, ସ୍ତ୍ରୀ ଲୋକମାନଙ୍କୁ ମଧ୍ୟ ଯିଏ ମୋହିତ କରି ରଖିଛନ୍ତି, ସେଇ ମନ୍ମଥ କନ୍ଦର୍ପ ଯାହାଙ୍କ ଦ୍ୱାରା ମତି ହେଇଯାଆନ୍ତି, ମନ୍ମଥ ହେଇଯାଆନ୍ତି ଭଗବାନ କୃଷ୍ଣ ଏଇଭଳି ଭାବରେ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ। ତେଣୁ ଏଇଭଳି ଭାବରେ ଭଗବାନ ଆଜି ଉପସ୍ଥିତ ହେଇଗଲେ ତାଙ୍କ ପାଖରେ 300 କୋଟି ଗୋପୀ, ଏଇସବୁ ବହୁତ ଲୀଳା ଅଛି। ଏଇଭଳି ଭାବରେ ହେଲା ପରେ ତାପରେ ଗୋପୀମାନେ ପୁଣି ରାସ ନୃତ୍ୟ କରିଛନ୍ତି, ରାସ ଲୀଳା କରିଛନ୍ତି। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ ଗୋଟିଏ ରାତ୍ରି ନୁହଁ, ଏ ହେଉଛି ବ୍ରହ୍ମାଙ୍କର ରାତ୍ରି, 432 କୋଟି ବର୍ଷ ବ୍ରହ୍ମରାତ୍ର ଉପାବୃତ୍ତି, 432 କୋଟି ବର୍ଷ ଆମେ ଚିନ୍ତା କରିପାରିବା ନାହିଁ। ଏଇଭଳି ଭାବରେ ଯେତେବେଳେ ଲୀଳା କଥା କହିଲେ, ଶ୍ରେଷ୍ଠ ଲୀଳା ହେଉଛି ଶ୍ରେଷ୍ଠ ରସ ହେଉଛି ଏଇଟା। ତେଣୁ ଇଏ ଯେଉଁ ରହିଛି ଭଗବାନ ସୁଖଦେବ ଗୋସ୍ୱାମୀ ଏ ଯେଉଁ କଥା କହୁଛନ୍ତି, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, କାରଣ ସେଠି ଯେଉଁ 60,000 ଋଷି ରହିଛନ୍ତି, ମୁନି ଋଷିମାନେ ସମସ୍ତେ ଉନ୍ନତ ନୁହନ୍ତି, ତେଣୁ ସେ ତାଙ୍କର ଭାବକୁ ଦେଖିକିରି ପଚାରିଲେ କାହିଁକି ଭଗବାନ ଏଭଳି କଲେ, ଯୁଗ ସିଦ୍ଧାନ୍ତ ଧର୍ମକୃତି ଅନୁସାରେ ଭଗବାନ ଏଭଳି କାହିଁ ନିନ୍ଦନୀୟ, ଭଗବାନ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି, ଏଭଳି ଭାବେ ପରସ୍ତ୍ରୀ ପର ଦ୍ୱାରାଭିମର୍ଶନମ ପରସ୍ତ୍ରୀ ସହିତ ନୃତ୍ୟ କଲେ ଏଇଟା କ'ଣ ଧର୍ମ? ସେଥିରେ ପଚାରୁଛନ୍ତି ଭଗବାନ ସୁଖଦେବ ଗୋସ୍ୱାମୀ, ଆଉ କ'ଣ କହିବେ? ତେଣୁ ସିଏ ବହୁତ ତାଙ୍କର ଟିକେ କ୍ରୋଧ ଆସିଛି, ତେଣୁ ଏଇଭଳି ଭାବରେ ସେ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି, କହୁଛନ୍ତି ବହୁତ କଥା ରହିଛି। ଆମେ ଗୋଟିଏ ଶ୍ଳୋକ ଖାଲି କହିବା, ଏ ଭଗବାନ ଯେଉଁ ଲୀଳା କରୁଛନ୍ତି ତାର ଉଦ୍ଦେଶ୍ୟ କ'ଣ ନା 10ସ୍କନ୍ଧ 33 ଅଧ୍ୟାୟରେ ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ। ବିକ୍ରୀଡ଼ିତଂ ବ୍ରଜବଧୂବୀର ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନୁତ ଅନୁଶୁଣିଆ ଦଥବର୍ଣ୍ଣ ଏ ଜ ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମା ରୁଦ୍ରୋଗମ ଆସୁ ଅପ୍ରଣତି ଅଚିରେଣ ଧୀର। ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଧୀର ସ୍ତତ୍ର ନ ମୁହ୍ୟତି, ଧୀର ବ୍ୟକ୍ତି ମୃତ୍ୟୁ ସମୟରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ, ଏଇ ଧୀର ହେବାର ଉପାୟ ଭଗବାନ କହୁଛନ୍ତି, ସୁଖଦେବ ଗୋସ୍ୱାମୀ କହୁଛନ୍ତି। ଭଗବାନଙ୍କ ଲୀଳା ଯେଉଁମାନେ ଶ୍ରବଣ କରିବେ, ଭଗବାନ ଏଇ ଯେଉଁ ବିଶେଷ କ୍ରୀଡ଼ା କରିଥିଲେ ଗୋପୀମାନଙ୍କ ସହିତ, କୃଷ୍ଣ ବୋଲି କୁହାଗଲା ନାହିଁ ବିଷ୍ଣୁ ବୋଲି କୁହାଗଲା, କାରଣ ଭଗବାନ ନିଜକୁ ବିସ୍ତାର କରିଥିଲେ। 300 କୋଟି ଗୋପୀ ରହିଛନ୍ତି, ଭଗବାନ ମଧ୍ୟ ନିଜକୁ ସେଇଭଳି ଭାବରେ ବିସ୍ତାର କରିଥିଲେ। ଏଇଟାକୁ ଜଡ଼ିତ ଯେଉଁମାନେ ପରମ୍ପରାରେ ଶ୍ରବଣ କରିବେ, କୀର୍ତ୍ତନ କରିବେ, ଏମାନେ ବିଶ୍ୱାସର ସହିତ ଏମାନଙ୍କର ହୃଦୟର କାମରୋଗ ଚାଲିଯିବ, ଏମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହେଇଯିବେ, ଚିରଣ ଧୀର। ତେଣୁ ଆଉ ତାପରେ 35 ଅଧ୍ୟାୟରେ ଭଗବାନଙ୍କ ଅନ୍ୟାନ୍ୟ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି। ଏଇଟା ହେଉଛି ଯୁଗଳ ଗୀତ, ଭଗବାନଙ୍କର ଯେଉଁ ଭଗବାନ ବିରହରେ ସକାଳୁ ହେଇଗଲେ ଭଗବାନ ଚାଲିଯାଆନ୍ତି, ଅଟତି ଯତ୍ ଭଗବାନ ଅନିକାନନମ, ଭଗବାନ ସକାଳ ହେଇଗଲେ ଚାଲିଗଲେ ବତ୍ସାଚାରଣ କରିବା ପାଇଁ ବା ଗୋଚାରଣ କରିବା ପାଇଁ। ଗୋପୀମାନେ କେମିତି ଭଗବାନ ବିରହରେ ରହୁଥିଲେ, ତ୍ରୁଟି ଯୁଗା ଏତେ ଗୋଟେ ତ୍ରୁଟି, ଗୋଟେ ସେକେଣ୍ଡରୁ ଆହୁରି ହଜାର ହଜାର ଭାଗରୁ ଭାଗେ, ଏତିକି ତାଙ୍କୁ ଗୋଟେ ଯୁଗ ଭଳି ଲାଗୁଥିଲା। ତେଣୁ ଇଏ ଯେଉଁ ରହିଛି ଭଗବାନ ବିରହରେ ସେମାନେ ଭଗବାନଙ୍କୁ ଗୀତ ଗାୟନ କରୁଥିଲେ, କଥା ସ୍ମରଣ କରୁଥିଲେ, ଲୀଳାକୁ ସ୍ମରଣ କରୁଥିଲେ। ଯୁଗଳ ଗୀତ ଦୁଇ ଦୁଇଟି ଶ୍ଳୋକରେ ଗୋଟିଏ ଗୋଟିଏ ଅର୍ଥ ପ୍ରକାଶ କରିଛନ୍ତି। ଏହିଭଳି ଭାବରେ ଏବଂ ବ୍ରଜସ୍ତ୍ରୀ ଓ ରାଜନ କୃଷ୍ଣ ଲୀଳାନୁଗାୟତି ଗୋରେମିରେ ହସୁ ଚର୍ଚିତା ତନ୍ ମନସ୍କା ମହୋଦୟା। ଭଗବାନଙ୍କ ବିରହରେ ଏହିଭଳି ଭାବରେ ଗୋପୀମାନେ ଆନନ୍ଦରେ ସମୟ କଟିଯାଉଥିଲା, କ୍ରନ୍ଦନ କରୁଥିଲେ। ଇଏ ହେଉଛି ଆନନ୍ଦ, ଗୋପୀମାନଙ୍କୁ ଯେଉଁ କ୍ରନ୍ଦନ କରୁଥିଲେ ଭଗବାନ ବିରହରେ, ଆମର ହେଉଛି ବିରହ ଭାବରେ ଭଗବାନ ଭଜନ କରୁଛେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବାନ ବିରହରେ ଯେଉଁ ଆନନ୍ଦ ମହାପ୍ରଭୁ କହୁଛନ୍ତି, ଇଏ ଆନନ୍ଦାନୁଭୂତି ବର୍ଦ୍ଧନ, ଆନନ୍ଦ ରୂପକ ସାଗର ବଢି ବିଟିକା ଯାଉଛି। ଏ ବହୁତ ଗଭୀର ଗୁଢ଼ ତତ୍ତ୍ୱ ସବୁ ରହିଛି। ତେଣୁ ଏଇଭଳି ଭାବରେ ରେମିରେ ବହୁତ ଆନନ୍ଦ, ତାଙ୍କର ଭଗବାନ ବିରହରେ ମଧ୍ୟ ଆନନ୍ଦ, କାରଣ ଭଗବାନ ଗୀତ ରହିଛି, ଭଗବାନ ଆଉ ସେଠି ଆବସେଣ୍ଟ ରହୁନାହାନ୍ତି, ଭଗବାନ ସେଠି ଉପସ୍ଥିତ ରହିଯାଉଛନ୍ତି। ତାଙ୍କ କଥାରେ ଭଗବାନ କହିଲେ ନା, ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗିନା ହୃଦୟ ଚ ମଦ୍ଭକ୍ତ ଯତ୍ର ଗାହାନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନଙ୍କର ଯେଉଁଠି କଥା ହେଉଛି ଭଗବାନ ସେଇଠି ରୁହନ୍ତି। ତେଣୁ ଏହିଭଳି ଭାବରେ 36 ଅଧ୍ୟାୟରେ ଭଗବାନଙ୍କର ଗୋଟିଏ ଲୀଳା ହେଲା, ଯେଉଁ କ'ଣ ସେ ହେଉଛି କିଏ ଅରିଷ୍ଟାଶ୍ରକୁ ବଧ କରିଛନ୍ତି। ଏଇ ଲୀଳାଟି ଯେତେବେଳେ ହେଲା, ଭଗବାନ ଯାଉଥିଲେ, ପ୍ରତି ରାତ୍ରିରେ ଭଗବାନ ରାସଲୀଳା କରୁଥିଲେ, ରାସଲୀଳାକୁ ଯିବା ପାଇଁ ଯେତେବେଳେ ଯାଉଥିଲେ, ସନ୍ଧ୍ୟାବେଳେ ବାହାରୁଥିଲେ, ବା ଏଇ ସମୟରେ ଅରିଷ୍ଟ ଆସିଲା। ଅରିଷ୍ଟ ଆସି ଭଗବାନ ତାକୁ ଅରିଷ୍ଟକୁ ହତ୍ୟା କଲେ, ଅରିଷ୍ଟକୁ ହତ୍ୟା କରିକିରି ଯେତେବେଳେ ଯାଉଛନ୍ତି ଗୋପୀମାନଙ୍କ ସହିତ ରାସଲୀଳା କରିବା ପାଇଁ, ରାଧାରାଣୀ କହିଲେ ନା ତୁମେ ଆମକୁ ଛୁଇଁବ ନାହିଁ, ତୁମେ ବ୍ରହ୍ମ ହତ୍ୟା ପାପ ହେଲା, ଗାଭୀକୁ ହତ୍ୟା କରିଛ, ଆଉ ତୁମେ ଆମକୁ ଛୁଇଁବ। ତେଣୁ ରାଧାକୁଣ୍ଡର ଉତ୍ପତ୍ତି ହେଲେ, ରାଧାକୁଣ୍ଡ ଶ୍ୟାମ କୁଣ୍ଡ, ରାଧାକୁଣ୍ଡ ଶ୍ୟାମ କୁଣ୍ଡ ଗିରି ଗୋବର୍ଦ୍ଧନ ଯା ସବ ଲୀଳା କହିଲ ସିନନ୍ଦନନ୍ଦନ। ଭଗବାନଙ୍କର ଏଇଭଳି ଭାବରେ ଅନେକ ଲୀଳା ରହିଛି। ଏ ରାଧାକୁଣ୍ଡ ଉତ୍ପତ୍ତି ହେଇଥିଲେ କାର୍ତ୍ତିକ ମାସ ବହୁଳାଷ୍ଟମୀ ତିଥିରେ, ଏଇ ଲୀଳାଟି ହେଇଥିଲା। ତେଣୁ ଏ ଲୀଳା ଯେତେବେଳେ ହେଲା, ନାରଦ ମୁନି ଯାଇକିରି କହିଦେଲେ କଂସକୁ, ହେ ତମର ଶତ୍ରୁ କିଏ ଜାଣିନ, ତମ ଶତ୍ରୁ ହେଉଛନ୍ତି ପରା ନନ୍ଦ ମହାରାଜଙ୍କ ପୁତ୍ର କୃଷ୍ଣ। ଏଇଭଳି କହିବାରୁ ସାଙ୍ଗେ ସାଙ୍ଗେ କଂସ ବସୁଦେବଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ। ନନ୍ଦ ମହାରାଜ ନାରଦ ମୁନି କହିଲେ, ଏ କୃଷ୍ଣ ହେଉଛନ୍ତି ବସୁଦେବଙ୍କର ପୁତ୍ର, ଏ ଜନ୍ମ ସମୟରେ ବସୁଦେବ ନେଇକି ଛାଡ଼ିକିରି ଆସିଥିଲେ। ଶୁଣି କଂସ ଯେତେବେଳେ ବସୁଦେବଙ୍କୁ ହତ୍ୟା କରିବା ପାଇଁ ବସିଲେ, ନାରଦ ମୁନି କହିଲେ ନା ନା, ତାଙ୍କୁ ତୁମେ ବର୍ତ୍ତମାନ ହତ୍ୟା କଲେ ତୁମେ ଆଉ ତୁମର ଶତ୍ରୁକୁ ପାଇପାରିବ ନାହିଁ, ତାଙ୍କୁ ବନ୍ଦୀ କରି ରଖ ଏବଂ କଂସକୁ କୃଷ୍ଣଙ୍କୁ ଆଣ, କୃଷ୍ଣ ଏବଂ ବଳରାମଙ୍କୁ ଆଣ। ଏହିଭଳି ବ୍ୟବସ୍ଥା କରି ପଳେଇଗଲେ। ତେଣୁ କଂସ କ'ଣ କଲେ ନା, ବସୁଦେବ ଦେବଙ୍କୁ ବନ୍ଦୀ କରି ରଖିଲେ। ଭଗବାନ ଯେତେବେଳେ ବସୁଦେବଙ୍କୁ ବନ୍ଦୀ କରି ରଖିଥିଲେ, ପ୍ରଥମ ବର୍ଷ ଯେତେବେଳେ ପ୍ରଥମ ସନ୍ତାନ ଜାତ କରିଥିଲେ, ତାପରେ ଯେତେବେଳେ ଭଗବାନ ଅଷ୍ଟମ ସନ୍ତାନ ଜାତ ହେଲେ, କଂସ ଭାବିଲା ଯେ ଅଷ୍ଟମ ସନ୍ତାନ ହେଉଛନ୍ତି କନ୍ୟା, ଏଇଭଳି ଭାବରେ କହି ତାଙ୍କୁ ବନ୍ଦୀରୁ ମୁକ୍ତ କରିଦେଇଥିଲେ। ପୁଣି 11 ବର୍ଷ ପରେ ତାଙ୍କୁ ବନ୍ଦୀ କରୁଛନ୍ତି, ଭଗବାନ ପାଖାପାଖି 11 ବର୍ଷ ହେଇଗଲା ତାଙ୍କୁ ବନ୍ଦୀ କରିକିରି, କ'ଣ ପଠାଉଛନ୍ତି ଅକ୍ରୁରଙ୍କୁ ପଠାଉଛନ୍ତି, କହୁଛନ୍ତି ଏହିଭଳି ଭାବରେ ଆମେ ଆଣିବା, କୃଷ୍ଣଙ୍କୁ ଆଣିବା, ବଳରାମଙ୍କୁ ଆଣିବା, ତାଙ୍କୁ କହିବ ଏଇ ମଥୁରାରେ, ମଥୁରା ଦେଖିବେ, ସହର ଦେଖିବେ, ଗାଁ ଭିତରେ ରହିଛନ୍ତି, ସହର ଦେଖିବେ, ଆମେ ଧନୁଯାତ୍ରା କରିବା। ଶିବଙ୍କର ଧନୁ 3 ତାଳର ଉଚ୍ଚତା ଥିଲା, 3 ତାଳର ବିସ୍ତାର ଥିଲା, 270 ଫୁଟର ସେ ଧନୁ ରହିଥିଲା। ଏଇଭଳି ଭାବରେ ଅକ୍ରୁରଙ୍କୁ କହି ପଠାଇଲେ ଏବଂ ଏଣେ ପଠାଉଛନ୍ତି କେଶି ଏବଂ ବ୍ୟମାସୁର, ବ୍ୟମାସୁର କଥା ରହିନି, ବର୍ଣ୍ଣନା କରାଯାଇନାହିଁ, କେଶିକୁ ପଠାଇଛନ୍ତି। ଭଗବାନଙ୍କର ଅନ୍ତିମ ଲୀଳା ହେଉଛି କେଶି ଲୀଳା, ଭଗବାନ କେଶି ଦୈତ୍ୟକୁ ବଧ କରିଛନ୍ତି ଏବଂ ବ୍ୟମାସୁରକୁ ମଧ୍ୟ ବଧ କରିଛନ୍ତି। 10 ସ୍କନ୍ଧ 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଇଟା 37 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ବିଭିନ୍ନ ଅସୁରମାନଙ୍କୁ ବଧ କରିକିରି କରୁଛନ୍ତି। ସେହି ସମୟରେ ଆସିଲେ ଅକ୍ରୁର ଆସିଲେ, ଅକ୍ରୁର ଆସିଲେ, କଂସ ଗୋଟେ ସୁନାର ରଥ କରିଥିଲେ, ଭାବିଥିଲେ ଉପଭୋଗ କରିବେ ସୁନାର ରଥ, କିନ୍ତୁ ସେ ରଥରେ ସେ ବସିପାରିନଥିଲେ। ନାରଦ ମୁନି ଯେତେବେଳେ କହିଲେ, କଂସ ଚିନ୍ତା କଲା କୃଷ୍ଣ ବଳରାମ କାଳେ ନ ଆସିବେ, ତେଣୁ ଏଇ ସୁନାର ରଥଟାକୁ ପଠାଇବା, ସେ ଆସିବେ, ସୁନାରର ଅର୍ଥ ଦେଖିକି ମୋହିତ ହେଇକିରି ଆସିବେ। ଏଇଭଳି ଭାବରେ ଚିନ୍ତା କରି ଅକ୍ରୁଙ୍କୁ ପଠାଇଲେ, ଅକ୍ରୁର ଆଣିକି ଆସୁଛନ୍ତି। 38 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସକାଳୁ ଆସିଲେ କୃଷ୍ଣ ପକ୍ଷ ଫାଲ୍ଗୁଣ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଏଇଭଳି ଭାବରେ ନାରଦ ମୁନି ତାଙ୍କୁ କହିଲେ, କଂସ ଅକ୍ରୁଙ୍କୁ କହିଲେ ତୁମେ ଯାଇକି ଆଣ ବୋଲି। ତେଣୁ ଦ୍ୱାଦଶୀ ତିଥିରେ ଅକ୍ରୁର ଆସୁଛନ୍ତି, 38 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି, ସକାଳୁ ଆସୁଛନ୍ତି, ସନ୍ଧ୍ୟା ହେଇଗଲା। ଇଏ ହେଉଛି ଅକ୍ରୁରଙ୍କ ମନୋରଥ, ପ୍ରସିଦ୍ଧ ମନୋରଥ। ଆମେ ଏଇଭଳି ଭାବରେ ମନୋରଥ କରିବା କଥା। କହୁଛନ୍ତି ଦେହ ଭୂତାନ ଇୟାନ ଅର୍ଥୋ ହିତ୍ୱା ଦମ୍ଭ ଭିୟଂ ସୂଚମ ସନ୍ଦେଶାର୍ଯ୍ୟ ହରିଲିଙ୍ଗ ଦର୍ଶନ ଶ୍ରବଣାଧି। କଂସର ମନୋରଥ ଭର୍ସେସ୍ ଅକ୍ରୁରଙ୍କ ମନୋରଥ। କଂସ କେମିତି ଚିନ୍ତା କରୁଛି, ତାଙ୍କୁ ଆଣିବି, ତାଙ୍କୁ ମାରିବି, ତାଙ୍କୁ ଏଭଳି ଭାବରେ କରିବି, ଏଇଭଳି ଭାବରେ କରିବି, ଏଇଭଳି ଭାବରେ କରିବି। କିନ୍ତୁ ଅକ୍ରୁର ଚିନ୍ତା କରୁଛନ୍ତି, ଭଗବାନଙ୍କୁ ଦର୍ଶନ କରିବି, ଭଗବାନ କେତେ ସୁନ୍ଦର ରୂପ ରହିଛି, ତାଙ୍କୁ ଦର୍ଶନ କରିବି, ତାଙ୍କୁ ପ୍ରଣାମ କରିବି, ସିଏ ମୋତେ ଟେକିକି ଧରି ଟେକିଦେବେ, ଆଲିଙ୍ଗନ କରିବେ। ଏଇଭଳି ଭାବରେ ଚିନ୍ତା କରି କରିକିରି ସକାଳୁ ଆସୁଛନ୍ତି, ସନ୍ଧ୍ୟା ହେଇଗଲା। ତେଣୁ ଏଇଭଳି ଭାବରେ କୁହାଯାଇଛି ଦେହଭୃତାନ ୟାନ ଅର୍ଥ, ଯେଉଁମାନେ ଦେହ ଧାରଣ କରୁଛନ୍ତି ବିଶେଷ ଭାବରେ ମନୁଷ୍ୟମାନଙ୍କର, ଇଏ ହେଉଛି ଜୀବନର ସାର୍ଥକତା। କ'ଣ ନା ହିତ୍ୱା ଦମ୍ଭ ଭିୟଂ ସୂଚନ, ରାଜମନ୍ତ୍ରୀ ଥିଲେ, ଶ୍ରେଷ୍ଠ ମନ୍ତ୍ରୀ ଥିଲେ, ପ୍ରଧାନମନ୍ତ୍ରୀ, କିନ୍ତୁ ଯେତେବେଳେ ବ୍ରଜରେ ଆସି ପହଞ୍ଚିଗଲେ ଡେଇଁ ପଡ଼ିଲେ, ଭଗବାନଙ୍କ ପାଦ ଧୂଳି ଦେଖିକି, ପାଦ ପଦ୍ମ ରହିଛି ଚିହ୍ନ ଦେଖିକିରି ଡେଇଁ ପଡ଼ିଲେ, ଏବଂ ସେଠି କ୍ରନ୍ଦନ କରୁଛନ୍ତି, ଲୋଟି ଲୋଟିକିରି କ୍ରନ୍ଦନ କରୁଛନ୍ତି। ଚିନ୍ତା କଲେ ନାହିଁ, ଯଦି ଏ ଖବର ପାଇଯିବେ କଂସ, ସାଙ୍ଗେ ସାଙ୍ଗେ ମୋର ସ୍ତ୍ରୀ ପିଲା ଛୁଆଙ୍କୁ ସବୁ ହତ୍ୟା କରିଦେବେ। ଚିନ୍ତା କରେଣି, ଦମ୍ଭ, କୌଣସି ଦମ୍ଭ ନଥିଲା, ମୁଁ ମନ୍ତ୍ରୀ ପ୍ରଧାନମନ୍ତ୍ରୀ, ମୁଁ ଏମିତି ପ୍ରଣାମ କରିବି, ଏବଂ କୌଣସି ଭୟ ନଥିଲା ବା କୌଣସି ସୂଚନା ନଥିଲା କ'ଣ ହେବ କ'ଣ ନାହିଁ, ଚିନ୍ତା ନାହିଁ। ତେଣୁ ଭଗବାନଙ୍କର ପଦଧୂଳି ପଦ ଦେଖି, ପାଦଧୂଳି ଦେଖି, ପଦ ପଦ୍ମ ଦେଖିକିରି ସେ ସେଇଠି ଲୁଟୁଛନ୍ତି, ଏବଂ କ'ଣ ସନ୍ଦେଶାର୍ଯ୍ୟ ହରିଲିଙ୍ଗ, ଏଇ ଭଗବାନଙ୍କ ଯେଉଁ ସନ୍ଦେଶ ରହିଛି, ଏଇ ଭଗବାନଙ୍କର ଦର୍ଶନ ଶ୍ରବଣ ଆଦି ଆମେ କରିବା କଥା। ଇଏ ହେଉଛି ଭକ୍ତି, ଏ ଭକ୍ତି ପାଳନ କରିବା କଥା। ତେଣୁ ଏଇଭଳି ଭାବରେ ଅକ୍ରୁର ଯାହା ସବୁ ଚିନ୍ତା କରୁଛନ୍ତି, ମଥୁରାରୁ ଆସୁଛନ୍ତି କ'ଣ ନନ୍ଦଗାଓଁ, ସକାଳୁ ସବୁବେଳେ ଆସିଗଲେ କ'ଣ କେସି ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲା, କିନ୍ତୁ ଅକ୍ରୁରଙ୍କୁ ଏତେ ସମୟ ଲାଗିଗଲା କାହିଁକି, ଇଏ ଗୋଟେ କାରଣ। କାରଣ ଅକ୍ରୁର ଇଏ କରୁନାହାନ୍ତି, ସାରଥି ହିସାବରେ ଅକ୍ରୁର ଆସୁଛନ୍ତି, ରଥି ହିସାବରେ ଭଗବାନ ଯେଉଁ ସ୍ଥାନ ରହିଛି ସେଠି ବସୁନାହାନ୍ତି, ଅକ୍ରୁର ଭଗବାନ ବସିବେ ସେଠି। ତେଣୁ ସେ ସାରଥି ରୂପରେ ସାରଥି ଯେଉଁଠି ବସନ୍ତି ସେଇଠି ବସିକିରି ଆଉ ଘୋଡ଼ା ଚଢ଼ଉନାହାନ୍ତି, ସିଏ ସେ ଖାଲି ଚିନ୍ତା କରୁଛନ୍ତି କେତେବେଳେ କ'ଣ ଘୋଡ଼ା ଚାଲୁଛନ୍ତି, କେତେବେଳେ ରହୁଛନ୍ତି, ଏଇଭଳି ଭାବରେ ସନ୍ଧ୍ୟା ହେଇଗଲା। ତେଣୁ ସନ୍ଧ୍ୟାବେଳେ ଅକ୍ରୁର ଜାଣିଶୁଣି ଆସୁଛନ୍ତି, କାରଣ ସନ୍ଧ୍ୟାବେଳେ ଭଗବାନଙ୍କ ଦର୍ଶନ ହେବ। ଦିନବେଳା ତ ଭଗବାନ ଅଟଦି ଯତ୍ ଭବାନ ଅନିକାନନ, ଭଗବାନ ଗୋଚାରଣ କରିବା ପାଇଁ ଯାଇଥିବେ, ତେଣୁ ସେଠି ଦେଖିବାଟା ଠିକ୍ ହେବ ନାହିଁ। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ବଳରାମ ଗୋଧନ କରୁଛନ୍ତି, ଗୋଧନ ସମୟରେ ଆସି ପହଞ୍ଚି ଯାଇଛନ୍ତି ଭଗବାନ। ଅକ୍ରୁର ଯାହା ସବୁ ଚିନ୍ତା କରୁଥିଲେ ଭଗବାନ ସେହିସବୁ ତାଙ୍କର ମନୋରଥ ପୂର୍ଣ୍ଣ କଲେ। ତେଣୁ ସେହିଭଳି ଭାବରେ କାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜେତ ପୁରୁଷଙ୍କ ପରମ। ଏଇଟା ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏଇଟା କହୁଛନ୍ତି ସୁଖଦେବ ଗୋସ୍ୱାମୀ, କହୁଛନ୍ତି ସୁତ ଗୋସ୍ୱାମୀ କହୁଛନ୍ତି, ଯାହା ଆମେ ଚିନ୍ତା କରୁଛେ ସବୁକିଛି ଭଗବାନ ପୂରଣ କରିବେ। ତେଣୁ ଅକ୍ରୁରଙ୍କର ମନୋଭାବ ମନର କଥା ଯେଉଁ ଥିଲା ଭଗବାନ ସବୁ ପୂରଣ କଲେ। ତେଣୁ ଏଇଭଳି ଭାବରେ ବୁଝା ସୁଝା କରିକିରି, ଯଦିଓ ଯଶୋଦା ଚାହୁଁନଥିଲେ, କିନ୍ତୁ ନନ୍ଦ ମହାରାଜଙ୍କୁ ଏଭଳି ଭାବରେ ବୁଝାଇ ଦେଲେ ସବୁ କଥା ହେଇଛି। ତେଣୁ ସକାଳୁ 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସକାଳୁ ସକାଳୁ କୃଷ୍ଣ ବଳରାମ ଚାଲିଲେ ମଥୁରାକୁ ଯିବା ପାଇଁ, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ନନ୍ଦ ମହାରାଜ ମଧ୍ୟ ଚାଲିଲେ, ସବୁ ଦହି ଦୁଧ ସବୁ ଲହୁଣୀ ଫହୁଣୀ ଯାହା ସବୁ ଥିଲା ଧରିକି ଚାଲିଲେ ମଥୁରାକୁ ଯିବେ। ଏଇଭଳି ଭାବରେ ଦେଖିକିରି ଗୋପୀମାନେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ଏବଂ ବ୍ରୁବାଣା ବିରହାତୁରା ବୃଷଂ ବ୍ରଜ ସ୍ତ୍ରିୟ କୃଷ୍ଣ ବିଷକ୍ତ ମାନସହା ବିସୃଜ ଲଜ୍ଜା ରୁଧୁ ସୁଷ୍ମ ସ୍ୱସ୍ୱରହଂ ଗୋବିନ୍ଦ ଦାମୋଦର ମାଧବେତି। କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, କିନ୍ତୁ କଥା କୁହାଗଲା କ'ଣ ନା, ସେ ଆଜି ଯିବେ, ଭଗବାନ କହୁଛନ୍ତି ଯଶୋଦା ମାଆଙ୍କୁ, ମା ଏ ବଂଶୀଟି ରଖ, କାଲି ଯାଇକିରି ଯେଉଁ ଧନୁଯାତ୍ରା ହେବ ଦେଖିକି ମୁଁ ପରଦିନ ପଳେଇ ଆସିବି, ଏଇଟା ଗୋଟେ ବାଗେଇକି ରଖିଥିବ, ରାଧାରାଣୀ ଚୋରି କରି ନେଇଯାଉଛି, ତାକୁ ଗୋଟେ ବାଗେଇକି ରଖିବ, ଏଇଭଳି ଭାବରେ କହିକିରି ଗଲେ। ତେଣୁ କିନ୍ତୁ ଗୋପୀମାନେ ଜାଣିଲେ ଇଏ ଆଉ ଫେରିବେ ନାହିଁ, ଏଇଭଳି ଭାବରେ କ୍ରନ୍ଦନ କରୁଛନ୍ତି, କିଭଳି ଭାବରେ ବିରହରେ ଆତୁର ହେଇକିରି ବହୁତ ଉଚ୍ଚ ସ୍ୱରରେ କନ୍ଦନ କରୁଛନ୍ତି। ଆଜି ପର୍ଯ୍ୟନ୍ତ ଭଗବାନଙ୍କ ସହିତ ଯେଉଁ ଲୀଳା ଚାଲିଥିଲା, ରାସ ଲୀଳା ଇତ୍ୟାଦି ଗୋପନରେ ସବୁ ହେଉଥିଲା, ଆଜି ପ୍ରକାଶ କରିଦେଲେ, ସେ ତାଙ୍କର ପ୍ରିୟ ପ୍ରେମିକ ବୋଲି ପ୍ରକାଶ କରିଦେଲେ, ଆଉ କୌଣସି ତାଙ୍କର ଲଜ୍ଜା ଇତ୍ୟାଦି ଆସିଲା ନାହିଁ। ବିସୃଜ ଲଜ୍ଜା, ଲଜ୍ଜାକୁ ତାହାକୁ କରିକିରି ରୁରୁଧୁ, ରୋଧନ କରିବା ପାଇଁ ଆରମ୍ଭ କଲେ, ସୁସ୍ୱର ବହୁତ ସୁନ୍ଦର ସ୍ୱରରେ ବା ଉଚ୍ଚ ସ୍ୱରରେ ରୋଧନ କଲେ, ଗୋବିନ୍ଦ ଦାମୋଦର ମହାଦେବେତି, ଏସବୁ ଶବ୍ଦ ସବୁ ରହିଛି, ଆର ଅନେକ ଅର୍ଥ ରହିଛି, କିନ୍ତୁ ଆମେ ସେସବୁ ବର୍ଣ୍ଣନା କରିବା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କୁ ଦୂତମାନଙ୍କ ଦ୍ୱାରା ଖବର ପଠାଇଲେ, ଆୟାସେ ମୁଁ ଆସିବି, ଏଇଭଳି ଭାବରେ ତାଙ୍କୁ ସମ୍ବାଦ ଦେଇକରି ଭଗବାନ ଚାଲିଲେ। ଯେଉଁ ଭଗବାନ ଯାଉଛନ୍ତି, ଅକ୍ରୁଡ ଯାଉଛନ୍ତି, ସେହି ସମୟରେ ଯମୁନା ନିକଟରେ ସ୍ନାନ କରିନଥିଲେ, ସକାଳୁ ସକାଳୁ ଆସୁଥିଲେ, ଅକ୍ରୁଡ ସ୍ନାନ କରିନଥିଲେ। ଯମୁନା ଯେଉଁ ଅକ୍ରୁଡ ଘାଟ ରହିଛି ସେଇଠି ଯମୁନା ନଦୀରେ ଯେତେବେଳେ ସ୍ନାନ କରୁଛନ୍ତି, ଭଗବାନ ତାଙ୍କର ଭଗବତକୁ ପ୍ରଦର୍ଶନ କରୁଛନ୍ତି, ଯଦିଓ ସେ ରଥରେ ରହିଛନ୍ତି କୃଷ୍ଣ ବଳରାମ, କିନ୍ତୁ ସେ ଜଳ ଭିତରେ ଦେଖିଲେ। ଏ ଅକ୍ରୁଡ ହେଉଛନ୍ତି ଆମର ଯେଉଁ ଭକ୍ତିର 9ଟି ଅଙ୍ଗ ରହିଛି, ଏ ବନ୍ଦନାର ଆଚାର୍ଯ୍ୟ ବହୁତ ସୁନ୍ଦର ସୁନ୍ଦର ସ୍ତୁତି କରିଛନ୍ତି, 40 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯାଇଛି। ଏଭଳି ଭାବରେ ସ୍ତୁତି କରି ତାଙ୍କୁ ଆଣିକରି ଆସିଲେ, ଯେଉଁ ଆସିଲେ ସବୁ ଭଗବାନ ମଥୁରାରେ ପ୍ରବେଶ କଲେ ନାହିଁ, ମଥୁରା ନିକଟରେ ଯେଉଁ ରହିଛି ଗୋଟେ ବନ ରହିଛି ଭୁବନ, ସେଇଠି ରହିଲେ ଭଗବାନ। ତାଙ୍କର ସଖାମାନେ ନନ୍ଦ ମହାରାଜ ମାନେ ସବୁ ଆଗରୁ ଆସିକି ଅପେକ୍ଷା କରିଛନ୍ତି, ସେମାନେ ଶଗଡ଼ ଗାଡ଼ିରେ ଆସିକି ଅପେକ୍ଷା କରିଛନ୍ତି, ଇଏ ରଥରେ ଆସିକିରି ଡେରି ହେଲା ତାଙ୍କର, କାରଣ ଅକ୍ରୁଡ ଯେଉଁ ସ୍ନାନ ଇତ୍ୟାଦି କଲେ, ଭଗବାନଙ୍କୁ ଦର୍ଶନ କଲେ, ଉଠୁଥିଲେ ଆଉ ଉପରକୁ ଉଠୁଥିଲେ ପୁଣି ବୁଡ଼ୁଥିଲେ, ଏଇଭଳି ଭାବରେ ତାଙ୍କ ଆଶ୍ଚର୍ଯ୍ୟ ହେଇଯାଉଥିଲେ ଭଗବାନଙ୍କୁ ଦର୍ଶନ କରିକିରି। ତେଣୁ ଏହିଭଳି ଭାବରେ ଭଗବାନ ସେଠି ରହିଲେ, ଅକ୍ରୁଡ ଯେତେ ପ୍ରାର୍ଥନା କଲେ ପ୍ରଭୁ ଆମର ଗୃହକୁ ଆସନ୍ତୁ, ଭଗବାନ କହିଲେ ମୁଁ କଂସକୁ ହତ୍ୟା କଲା ପରେ ଯିବି, ଚିନ୍ତା କର ନା, ଏଇଭଳି ଭାବରେ କହି ତାଙ୍କୁ ପଠାଇଲେ। ତେଣୁ ଭଗବାନ ତାପରେ ସେ ଉପରବେଳା ଯାଉଛନ୍ତି ମଥୁରା ଭ୍ରମଣ କରୁଛନ୍ତି, ମଥୁରା ଏତେ ସୁନ୍ଦର ମଥୁରା ରାଜ ରହିଛି, କୃଷ୍ଣ ବଳରାମ ଯେଉଁ ଯାଉଛନ୍ତି, ବହୁତ ସୁନ୍ଦର ସୁନ୍ଦର କଥା ସବୁ ରହିଛି, ଭଗବାନ ମଥୁରାବାସୀମାନେ ସବୁ ଆସି ଗଦା ହେଇଯାଉଛନ୍ତି, ଲକ୍ଷ ଲକ୍ଷ ଭାବରେ ସଂଖ୍ୟାରେ ଆସି ଗଦା ହେଇଯାଉଛନ୍ତି, ମଥୁରା ନାରୀମାନେ ମଥୁରା ପୁରୁଷମାନେ ଭଗବାନ ରୂପ ଦେଖିକି ଆଜି ପର୍ଯ୍ୟନ୍ତ ଶୁଣୁଥିଲେ, 19 ବର୍ଷ ପାଖାପାଖି, 18 ବର୍ଷ ପାଖାପାଖି ଭଗବାନ ଯେତେବେଳେ ଦେବକୀ ଏବଂ ବସୁଦେବଙ୍କ ବିବାହ ହେଇଥିଲା, ଆକାଶବାଣୀ ହେଇଥିଲା, ତାଙ୍କର ଅଷ୍ଟମ ଗର୍ଭ ତାଙ୍କୁ ହତ୍ୟା କରିବେ, ମଥୁରାବାସୀମାନେ ଅପେକ୍ଷା କରିଛନ୍ତି କେବେ ଭଗବାନ ଆସିବେ, କଂସର ଯେଉଁ ରହିଛି ଇଏରୁ ରକ୍ଷା ପାଇବେ ସେମାନେ, ଏଇଭଳି ଭାବରେ ଅପେକ୍ଷା କରିଥିଲେ। ଆଜି ସେ ଦିନ ଆସିଗଲା, କୃଷ୍ଣ ବଳରାମ ତାଙ୍କ ରୂପ ଦେଖିକିରି ସେମାନେ ସବୁ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଏଭଳି ରୂପ ରହିଛି ବର୍ଣ୍ଣନା କରାଯାଇଛି, ବୃଦ୍ଧମାନେ ସବୁ ଥିଲେ ସବୁ ଯୁବକ ହେଇଗଲେ, ଏଭଳି ଭଗବାନଙ୍କ ରୂପ ରହିଛି, ବୃଦ୍ଧମାନେ ସବୁ ଯୁବକ ହେଇଗଲେ, ଆଉ ନାରୀମାନେ ଯିଏ ଯେଉଁ ସବୁ କାର୍ଯ୍ୟ କରୁଥିଲେ, କିଏ ତାଙ୍କ ପୁତ୍ର ପିଲାମାନଙ୍କୁ ଖୁଆଉଥିଲେ, କିଏ କ'ଣ ସବୁ କରୁଥିଲେ, କିଏ ନିଜେ ସାଜସଜା ହେଉଥିଲେ, ସବୁ ବନ୍ଦ କରିଦେଲେ, ଅଧା ସବୁ ରହିଛି, ଯାଇ ଛାତ ଉପରକୁ ଯାଇ ଦେଖିବା ପାଇଁ ବସିଲେ, ଭଗବାନଙ୍କୁ ଦର୍ଶନ କରୁଛନ୍ତି, ହାଲା ହୋଇଗଲା ସବୁ, କୃଷ୍ଣ ଆସୁଛନ୍ତି, କୃଷ୍ଣ ବଳରାମ ଆସୁଛନ୍ତି, ତାଙ୍କ ସଖାମାନଙ୍କ ସହିତ ସେ ଭଗବାନ ଆସୁଛନ୍ତି, ଏଇଭଳି ଭାବରେ ମଥୁରା ଦାଣ୍ଡରେ ଯାଉଛନ୍ତି ଭଗବାନ। ରଜକ ଜଣେ ଆସିଲେ, ରଜକକୁ ଭଗବାନ କହିଲେ, ରଜକ ଏ ରଜକ ହେଉଛନ୍ତି କଂସଙ୍କର ବସ୍ତ୍ରରେ ସେ ରଙ୍ଗ ପ୍ରଦାନ କରନ୍ତି, ରଙ୍ଗକାର ସିଏ, ଭଗବାନଙ୍କର ତାଙ୍କୁ ଗୋଟେ ସୁଯୋଗ ମିଳିଲା, ଭଗବାନଙ୍କର କଥାକୁ ଯଦି ଗ୍ରହଣ କରିଥାନ୍ତି ତାଙ୍କ ଜୀବନ ଧନ୍ୟ ହେଇଯାଇଥାନ୍ତା, କିନ୍ତୁ ଭଗବାନ କଥାକୁ ସେ ଗ୍ରହଣ କଲେ ନାହିଁ, ଭଗବାନ କହିଲେ ଆମକୁ ଟିକେ ବସ୍ତ୍ର କିଛି ଦିଅ ପରିଧାନ, ସେତେବେଳେ କହିଲେ ସିଏ ରଜକ ଏଭଳି ଭାବରେ କଥା କହିଲେ, ଭଗବାନ ତାଙ୍କୁ ଗୋଟିଏ ଚାପୁଡ଼ା ମାରିଲେ, ଗୋଟିଏ ଚାପୁଡ଼ାରେ ତାର ଶିରଚ୍ଛେଦ ହେଇଗଲା, ଶିରଚ୍ଛେଦ ହେଇଗଲା ଯେତେବେଳେ, ଆଉ ଅନ୍ୟମାନେ ଯେଉଁ ରଜକ ସବୁ ଥିଲେ ପଳେଇଗଲେ ସବୁ, ଏ ଗଧ ଉପରେ ଆଣି ସବୁ ସେ ଲୁଗାପଟାକୁ ଆଣିକି ଆସୁଥିଲେ ସବୁ ପଳେଇଗଲେ, ଛାଡ଼ି ଛୁଡ଼ିକି ପଳେଇଗଲେ। ତେଣୁ ତାଙ୍କର ସାଙ୍ଗ ବାଳକମାନେ କୃଷ୍ଣ ବଳରାମ ସବୁ ଯାହାର ଯାହା ସବୁ ଲୁଗା ଦରକାର ଖୋଜିକି ନେଇଗଲେ, ନେଇକିରି ପରିଧାନ କରିକି ଯାଉଛନ୍ତି, ଯାଇକିରି ଗୋଟେ ସିଲେଇ ଦର୍ଜି ପାଖକୁ ଯାଇ ପହଞ୍ଚିଗଲେ, କହିଲେ ଧରିଛି ଦେଖି ଭଗବାନଙ୍କୁ ଦର୍ଶନ କରିକିରି ଭକ୍ତ ଥିଲେ ସେ ଭଗବାନଙ୍କର, ତେଣୁ ତାଙ୍କର ଭକ୍ତମାନଙ୍କର ଭଗବାନଙ୍କ ସଖାମାନଙ୍କ ସହିତ କୃଷ୍ଣ ବଳରାମଙ୍କର ତାଙ୍କର ସବୁ ବସ୍ତ୍ରକୁ ସବୁ ସାଙ୍ଗେ ସାଙ୍ଗେ ପଟ 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 କରିକି ସେ ରେଡ଼ି କରିଦେଲେ, ବସ୍ତ୍ର କରିଦେଲେ, ପରିଧାନ କରିକିରି ଭଗବାନ ଯାଉଛନ୍ତି ମାଲାକାର ପାଖରେ ପହଞ୍ଚିଗଲେ ସୁଦାମା ମାଲାକାର ଭଗବାନଙ୍କୁ ମାଲାକାର ବହୁତ ରହିଛି ଆମର ଯେମିତି ମନ୍ଦିରରେ ବହୁତ ବାସ ସୁବାସ ହେଉଛି ସେଇଭଳି ଭାବରେ ତାଙ୍କର କର୍ତ୍ତବ୍ୟ କାମ ହେଉଛି ରାଜାଙ୍କ ପ୍ରତି ସବୁ ସୁନ୍ଦର ସୁନ୍ଦର ମାଳା ସବୁ ତିଆରି କରୁଥିଲେ, ଅନେକ ଫୁଲ ସବୁ ରହିଛି, ତେଣୁ ସେସବୁ ମାଳା ସବୁ ଥିଲା, ତେଣୁ ଭଗବାନ କୃଷ୍ଣ ଏବଂ ବଳରାମଙ୍କୁ ସେ ମାଳା ସବୁ ପରିଧାନ କରି ତାଙ୍କର ସଖାମାନଙ୍କୁ ସବୁ ଦେଲେ, ଭଗବାନ ତାଙ୍କ ଉପରେ ବହୁତ ପ୍ରୀତ ହେଇକିରି ତାଙ୍କୁ ଆଶୀର୍ବାଦ ପ୍ରଦାନ କରିକିରି ଯାଉଛନ୍ତି। ଏଇଭଳି ଭାବରେ ଜଣେ ଚନ୍ଦନ ବାଲା ଆସି ପହଞ୍ଚିଗଲେ, ରଙ୍ଗ ଯେଉଁ ଚନ୍ଦନ ଦେଉଛନ୍ତି ମାଳି ଏ କ'ଣ, ସେଇଭଳି ଭାବରେ ଆସିକିରି କିଏ ଯେଉଁ ରହିଛନ୍ତି କୁବୁଜା, କୁବୁଜା ଏସବୁ ରଙ୍ଗ କଂସକର ସବୁ ରଙ୍ଗ ସେ କରନ୍ତି। ଏ କୃଷ୍ଣ ବଳରାମ ଦେଖିକି କୃଷ୍ଣ କହୁଛନ୍ତି, ହେ ସୁନ୍ଦରୀ ଯଦିଓ ତାଙ୍କର ହେଉଛି କୁବୁଜାଟେ ରହିଛି, କିନ୍ତୁ କହୁଛି ସୁନ୍ଦରୀ ଆମକୁ ଟିକେ ରଙ୍ଗ ଲଗେଇବେ ନାହିଁ, ନା ତୁମକୁ ଲଗେଇବେନି, ତାକୁ କାହାକୁ ଲଗେଇବା, ତୁମେ ହେଉଛ ଉପଯୁକ୍ତ ପାତ୍ର କହିକିରି ଭଗବାନଙ୍କୁ ସବୁ ରଙ୍ଗ ଲଗେଇ ଦେଉଛନ୍ତି। ଏଭଳି ଭାବରେ ରଙ୍ଗ ଲଗେଇ ଦେଉଛନ୍ତି, କୃଷ୍ଣଙ୍କୁ ବଳରାମ କରିଦେଇଛନ୍ତି, ବଳରାମଙ୍କୁ କୃଷ୍ଣ କରିଦେଇଛନ୍ତି, ଏଭଳି ଭାବରେ ରହିଛି। ତେଣୁ ରଙ୍ଗ ପ୍ରାପ୍ତ ହେଇକିରି ଯେତେବେଳେ ଯାଉଛନ୍ତି ଭଗବାନ, ସେତେବେଳେ କୁବୁଜା ତାଙ୍କର ବସ୍ତ୍ରକୁ ଟାଣିକି ଧରୁଛନ୍ତି ଉତ୍ତରୀକୁ, କେଉଁ ସୁନ୍ଦର କୁଆଡ଼େ ଯାଉଛ, ଆମର ଗୃହକୁ ଚାଲ। ଭଗବାନ କହିଲେ ମୁଁ ଯିବି, ଅପେକ୍ଷା କର, ଆମ ଭଳି ଗୃହ ଗୃହସୀନ ବ୍ୟକ୍ତିଙ୍କ ପାଇଁ ତୁମର ଗୃହ ହେଉଛି ଏକମାତ୍ର ଆଶ୍ରୟ। ଏଇଭଳି ଭାବରେ କହି ଆସିଛନ୍ତି। ଯେଉଁଠି ଧନୁ ପୂଜା କରାଯାଉଥିଲା, ଶିବଧନୁ, ଶିବଙ୍କର ସେ ଶିବଜୀଙ୍କର ଧନୁ ସେଇଟା, ସେ ଧନୁକୁ ଯଦି ସେ ଠିକ୍ ଭାବରେ ପୂଜା ହେଇଯାଇଥାନ୍ତା କଂସ ମୃତ୍ୟୁବରଣ କରିନଥାନ୍ତା, କିନ୍ତୁ ଭଗବାନ ଆସିଲେ ସବୁ ସୈନ୍ୟମାନେ ସବୁ ଜଗିକି ରହିଛନ୍ତି, ଭଗବାନ ଖେଳରେ ଖେଳରେ ଆସିକିରି ସେ ଧନୁକୁ ଭଙ୍ଗ କରିଦେଲେ। 270 ଫୁଟର ସେ ଥିଲା ଧନୁ ଥିଲା, ଭଗବାନ ଖେଳରେ ଖେଳରେ ଭାଙ୍ଗିଦେଲେ, ଏବଂ ଯେଉଁ ସୈନ୍ୟମାନେ ଯେଉଁ ସବୁ ଅପେକ୍ଷା ଗାର୍ଡ ସବୁ ଥିଲେ ତାଙ୍କୁ ସବୁ ବାଡ଼େଇବା ପାଇଁ ଆସିଲେ, ସେମାନେ ଚାହିଁଲେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ, ତେଣୁ ଯେଉଁ ଶବ୍ଦ ହେଲା କଂସ ଭୟ କରିଗଲା, ତେଣୁ ସୈନ୍ୟମାନଙ୍କୁ ପଠେଇଲା। ସୈନ୍ୟମାନେ ଯେତେବେଳେ ଆସି ପହଞ୍ଚିଗଲେ ଭଗବାନ ସେ ଯେଉଁ ଧନୁକୁ 2 ଖଣ୍ଡ କରିକିରି ଗୋଟିଏ ନିଜେ ଧରିଲେ, ବଳରାମ ଗୋଟେ ଧରିଲେ, ଏଇଭଳି ଭାବରେ ସବୁ ସୈନ୍ୟଙ୍କୁ ହତ୍ୟା କରି ପଳେଇ ଆସିଲେ, ଆସିକି ପଳେଇ ଆସିଲେ କ୍ୟାମ୍ପକୁ ଆସିଗଲେ। ନନ୍ଦ ମହାରାଜ ଯେତେବେଳେ ଶୁଣିଲେ ସେ ବିପଦ ଗଣିଲେ, କ'ଣ ହେବ, ଶତ୍ରୁଙ୍କର ରାଜ୍ୟରେ ଆସିକିରି ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଛେ, ରାଜା ସେ କଂସ କ'ଣ କରିବ। ଭଗବାନ କିଛି ଚିନ୍ତା କଲେ ନାହିଁ, ଯଶୋଦା ମା ତାଙ୍କ ପଠେଇଥିଲେ କ୍ଷୀରରେ ଅନ୍ନକୁ ପଠେଇଥିଲେ, କ୍ଷୀରରେ ଅନ୍ନ ଇଏ ହେଇକି ରହିଥିଲା, ସେଇ ଅନ୍ନକୁ ଖାଦ୍ୟ ଗ୍ରହଣ କରିକିରି ଭଗବାନ ସୟନ କରିଗଲେ। ଏବଂ ନନ୍ଦ ମହାରାଜ ସେ ରାତି ସାରା ଚିନ୍ତା କରୁଛନ୍ତି, ତୁ ଏଭଳି କାହିଁ କଲୁ, ମୁଁ ତୋତେ କାହିଁକି ଆଣିଲି, ଏଭଳି ଭାବରେ ରାତି ପାଇଗଲା ତାଙ୍କର। କୃଷ୍ଣ ବଳରାମ ସୟନ କରିଦେଇଛନ୍ତି। ସକାଳୁ ଉଠିଲା ବେଳକୁ ରଙ୍ଗମଞ୍ଚ ରେ ଭାରି ବିଦୁଳ ବାଜୁଛି, ବିଗୁଳ ବାଜୁଛି, ବହୁତ ଜୋରସରେ ବାଦ୍ୟ ବାଜୁଛି, କଂସର ସବୁ ବ୍ୟବସ୍ଥା କରାଯାଇଛି, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ଏଇ ଯେଉଁ ରହିଛି ହାତୀ ରହିଛି, କୁବଳା ପିଡ଼ା ହାତୀକୁ ରଖିଛନ୍ତି ମାରିଦେବେ ବୋଲି କୃଷ୍ଣଙ୍କୁ, ଯଦି ନ ମାରିପାରିଲେ ଅଷ୍ଟମଲ ରହିଛି ତାଙ୍କୁ ମାରିବେ, ସେ ଯଦି ନ ମାରିପାରିବେ ମୁଁ ମାରିବି, ଏଇଭଳି ଭାବରେ ଅକ୍ରୁରଙ୍କୁ କହୁଥିଲେ। କିନ୍ତୁ ଯାଇକିରି ଏଇଭଳି ଭାବରେ ମଞ୍ଚ ସଜା ହେଇଯାଇଛି, ଭଗବାନ ସକାଳୁ ଉଠିକିରି ଦେଖିଲେ ସବୁ ମଲ ବାଦ୍ୟ ସବୁ ବାଜୁଛି, ଭଗବାନ କହିଲେ ଶୀଘ୍ର ଯାଅ ଶୀଘ୍ର ଯାଅ, ଆଉ ସିଟ୍ ମିଳିବ ନାହିଁ ଆଉ ସେଠି, ଏଇଭଳି ଭାବରେ କହି ତାଙ୍କ ପିତା ନନ୍ଦ ମହାରାଜ ଏବଂ ସଖାମାନଙ୍କୁ ପଠେଇଦେଲେ। କାରଣ ପିତା ଯଦି ପାଖରେ ସାଙ୍ଗରେ ରହିବେ ଭଗବାନ ଲୀଳା ସବୁ କରିପାରିବେ ନାହିଁ, ତେଣୁ ସେମାନେ ସବୁ ଆଗୁଆ ଯାଇକିରି ସେଇ ରଙ୍ଗମଞ୍ଚରେ ବସିଗଲେ, ତାଙ୍କ ପାଇଁ ସବୁ ସ୍ଥାନ ଥିଲା। ଏଇ ଭଗବାନ କୃଷ୍ଣ ବଳରାମ ଆସି ପହଞ୍ଚିଲେ, ଟିକେ ପରେ ଆସିଲେ, ଯେଉଁ ରଙ୍ଗମଞ୍ଚର ସାମ୍ନାରେ କୁବୁଳା ପିଡ଼ା ରହିଛି, କୁବୁଳା ପିଡ଼ା ଯେତେବେଳେ ରହିଛି ଭଗବାନ କହିଲେ, ମାଉଁତୁ କହିଲେ ହଁ ବାଟ ଛାଡ଼, ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ସିଏ ମାଉଁତ କହୁଛି, ଆରେ ଇଏ ତ ବଦମାସ ପିଲାଟା ଏଭଳି ଭାବରେ କଥା କହୁଛି, କହିକିରି ହାତୀକୁ ଏଭଳି ଭାବରେ ମାରିଲା ସେ ଯେଉଁ ରହିଛି, ହାତୀ ତାକୁ ହତ୍ୟା କରିବା ପାଇଁ 10,000 ହାତୀର ବଳ ଥିଲା କୁବୁଳା ପିଡ଼, ତେଣୁ କୃଷ୍ଣ ବଳରାମ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଭଗବାନ ତା ସହିତ ଖେଳିଲେ, ଯେମିତି ଛୋଟ ପିଲା ଗୋଟେ ଖେଳନା କଣ୍ଢେଇକୁ ଭାଙ୍ଗିଦିଏ, ଭଗବାନ ସେଇଭଳି ଭାବରେ ଭାଙ୍ଗିଦେଲେ, ହାତୀକୁ ହତ୍ୟା କରିଦେଲେ। ସବୁ ମଥୁରାବାସୀମାନେ ଯେଉଁ ଦର୍ଶନ ଦେଖୁଛନ୍ତି, ରଙ୍ଗମଞ୍ଚ ଖାଲି ହେଇଗଲା, ସବୁ ଲୋକମାନେ ସବୁ ଥିଲେ, ସବୁ ବସିଥିଲେ ଦେଖିବା ପାଇଁ, ସବୁ ଆସି ପଳେଇ ଆସିଲେ ଦେଖିବା ପାଇଁ, କଷ ମଧ୍ୟ ଆସି ପହଞ୍ଚିଗଲା। ଏଇଭଳି ଦେଖିକି ତାଙ୍କର ପୁଣି ଛାତି ଥରିବାକୁ ଆରମ୍ଭ କଲା। ଏଇଭଳି ଭାବରେ ତେଣୁ ଭଗବାନ ହତ୍ୟା କରି ପ୍ରବେଶ କରୁଛନ୍ତି କୃଷ୍ଣ ଏବଂ ବଳରାମ। ସେ ହାତୀର ଦୁଇଟି ଦାନ୍ତକୁ ଭାଙ୍ଗିକରି ଦୁଇଟି ଦାନ୍ତ ଧରିକି ଯାଇଛି ପ୍ରବେଶ କରୁଛନ୍ତି। ମଲ୍ଲାନାମ ଅସନେ ନୁଣାଙ୍ଗ ନରବର ସ୍ତ୍ରୀଣାଂ ସ୍ମରମୂର୍ତ୍ତିମାନ ଗୋପାନାଂ ସ୍ୱଜନ ଅସତାଂ କ୍ଷିତିଭୁଜାଂ ଶାସ୍ତା ସ୍ୱପତ୍ର ଶିଶୁ ମୃତ୍ୟୁର୍ଭଜପତେ ବିରାଟ ଅଭିଦୁଷାଂ ତତ୍ତ୍ୱ ପରମ ଯୋଗିନାମ ବିଶ୍ରୀଣାଂ ପରଦେବ ତେତି ବିଦିତ ରଙ୍ଗଗତ ସାଗ୍ରଜ। ଭଗବାନ ହେଉଛନ୍ତି ସବୁ ରସର ଆଧାର, ତେଣୁ କିଏ କେଉଁଭଳି ଭାବରେ ଭଗବାନଙ୍କୁ ଦେଖୁଛନ୍ତି। ମୃତ୍ୟୁ ମଲ୍ଲାନାମ ଅସନି, ଏଠି ସବୁ ଦଶଟି ଯାକ ରସ ରହିଛି ବା ବାରଟି ଯାକ ରସ ରହିଛି, ସମସ୍ତେ କିଏ କେଉଁ ଭାବରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ସେ ସେଇ ରସକୁ ପ୍ରାପ୍ତ ହେଉଛନ୍ତି। ଏଇ ଯେଉଁ ଚାଣୁର ମୁଷ୍ଟିକ ଇତ୍ୟାଦି ଦେଖୁଛନ୍ତି, ଏଗାର ବର୍ଷର ବାଳକ, ଏଗାର ବର୍ଷ ଆହୁରି ହେଇନି, ସେ ଭାବୁଛନ୍ତି ଏ ବଜ୍ର ଭଳି ରହିଛନ୍ତି, ଇଏ ହେଉଛି ରୌଦ୍ର ରସ। ନୁଣାଙ୍ଗ ନରବର, ଯେଉଁମାନେ ସାଧାରଣ ମନୁଷ୍ୟମାନେ ସବୁ ଥିଲେ ତାଙ୍କୁ ଦେଖିକରି ନରବର, ନରବର ମାନେ ମନୁଷ୍ୟମାନଙ୍କୁ ଯଦି ଶ୍ରେଷ୍ଠ, ଇଏ ହେଉଛି ଅଦ୍ଭୁତ ରସ ବଣ୍ଡର। ସ୍ତ୍ରୀଣାଙ୍କ ସ୍ମରମୂର୍ତ୍ତିମାନ, ଯେଉଁମାନେ ସ୍ତ୍ରୀ ଲୋକମାନେ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧିତ, ସେମାନେ ଦେଖିଲେ ଇଏ ହେଉଛନ୍ତି ସ୍ୱୟଂ କାମଦେବ। ଏଇଭଳି ଭାବରେ ମୃତ୍ୟୁର ଭୋଜପତେ, କଂସ ସବୁଠାରୁ ବଡ଼ ମଞ୍ଚରେ ବସିଥିଲା, ସେ ଦେଖିଲା ଏ ମୋର ମୃତ୍ୟୁ ଆସି ପହଞ୍ଚିଗଲା, ଯାହା ବିଷୟରେ ସେ ଦିନରାତି ଚିନ୍ତା କରୁଥିଲା। ଆସିନ ସମ୍ବିଷନ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟଟନ ମାଇ ଚିନ୍ତୟାନ ଋଷିକେଶ, ସବୁବେଳେ ଭଗବାନ ସେ ଚିନ୍ତା କରୁଥିଲା ମୃତ୍ୟୁ ରୂପରେ, ଆଜି ଦେଖିଲା ଏ ମୋର ମୃତ୍ୟୁ ଆସି ଉପସ୍ଥିତ ହୋଇଗଲେ। ତେଣୁ ଭଗବାନ ମଲ୍ଲ ଯୁଦ୍ଧରେ ପାଞ୍ଚଟି ମଲ୍ଲକୁ ଯେତେ ହତ୍ୟା କଲେ, କୃଷ୍ଣ ବଳରାମ ମିଶିକି ଚାଣୁର ମସ୍ତିକ ଇତ୍ୟାଦି ଷଳ ତୋଷଳ କୁଟ ଇତ୍ୟାଦି ସବୁ ହତ୍ୟା କରିଦେଲେ, ଆଉ ଯେତେ ସବୁ ମଲ୍ଲ ଥିଲେ ସବୁ ଡେଇଁକି ପଳେଇଗଲେ, ପାଚେରୀ ଡେଇଁକି ପଳେଇଗଲେ। କଂସ କହୁଛନ୍ତି ମାର ମାର ତାକୁ ମାର, ସବୁ ଆଙ୍କୁ ସବୁ ବନ୍ଦୀ କର। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ବନ୍ଦ କର, ସବୁ ଚାଲିଥିଲା ବାଧ୍ୟ ଚାଲିଥିଲା, ବନ୍ଦ କର ବନ୍ଦ କର, ଏଇଭଳି ଭାବରେ ଯେତେବେଳେ ଘୋଷଣା କରୁଛନ୍ତି କଂସ କଥା କିଏ ଶୁଣିବ। ଭଗବାନ ଡେଇଁ ପଡ଼ିଲେ, ସେ ମଞ୍ଚ ଉପରୁ ଡେଇଁ ପଡ଼ିକିରି କଂସକୁ ଧରିକି ଚୁଟିକି ଧରି ପକେଇଦେଲେ ତଳକୁ, ଏବଂ ତାହା ଉପରେ ଡେଇଁ ପଡ଼ିଲେ। ଏଇଭଳି ଭାବରେ କଂସ ମୃତ୍ୟୁବରଣ କଲା, ଏବଂ ତଥାପି ମଥୁରାବାସୀମାନେ ଭାବୁଛନ୍ତି କଂସ ମରିନାହିଁ, ତାହାର ଚୁଟିକି ଧରିକି ସେ ମଞ୍ଚ ଚାରିପଟେ ତାକୁ ଘୋଷାରି ଘୋଷାରି ନେଉଛନ୍ତି, ଦେଖେଇ ଦେଉଛନ୍ତି ଯେ ପ୍ରକୃତରେ ଇଏ ମୃତ୍ୟୁବରଣ କରିଛି। ତେଣୁ ଏଇଭଳି ଭାବରେ ତାର ପତ୍ନୀ ଯେଉଁ ଥିଲେ ଅସ୍ଥି ଏବଂ ପ୍ରାପ୍ତି, ଇଏ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ଏଇଭଳି ଭାବରେ ଆପର ମଥୁରା ଲୀଳା ଆସିବ, ଜରାସନ୍ଧ 18 ଥର ଆକ୍ରମଣ କରିବେ। ଇଏ ଜରାସନ୍ଧଙ୍କର କନ୍ୟା ଦୁଇ ଜଣ ଯାକ ମଗଧର ରାଜକନ୍ୟା ସେମାନେ ଥିଲେ, ତାଙ୍କୁ ବିବାହ କରିଥିଲେ। ଏଇଭଳି ଭାବରେ କଥା ରହିଛି, ଭଗବାନ ଗଲେ ତାଙ୍କର ପିତାମା ତାଙ୍କୁ ବନ୍ଦୀଶାଳରୁ ଉଦ୍ଧାର କଲେ, ଉଗ୍ରସେନ ମଧ୍ୟ ବନ୍ଦୀ ହୋଇକି ରହିଥିଲେ, ତାଙ୍କୁ ମଧ୍ୟ ଉଦ୍ଧାର କଲେ, ତାଙ୍କୁ ରାଜା କଲେ, ତାଙ୍କ ପିତାମାତାଙ୍କୁ ଉଦ୍ଧାର କରିକିରି ଭଗବାନ ଉପନୟନ ଗ୍ରହଣ କଲେ ବା ଉପବୀତ ଗ୍ରହଣ କଲେ, ଏବଂ ଗଲେ ପାଠ ପଢ଼ିବା ପାଇଁ। ଗଲେ ଯେଉଁ ଉଜ୍ଜୟିନୀ ରହିଛି, ଉଜ୍ଜୟିନୀରେ ପାଠ ପଢ଼ିବା ପାଇଁ ଗଲେ, 64 ଦିନରେ 64 କଳା ହାସଲ କରିଦେଲେ। ଭଗବାନଙ୍କର ଏଭଳି ଭଗବତା, 64 ଦିନରେ ସବୁ କଳା ହାସଲ କରିଦେଲେ। ଆମର ଆଚାର୍ଯ୍ୟମାନେ କୁହନ୍ତି ଯେ ତାଙ୍କର ଶିକ୍ଷକଙ୍କର ଯେଉଁ ଡାଉଟ୍ ଥିଲା ସବୁ କ୍ଲିୟର ହେଲା। ଭଗବାନ ଯେତେବେଳେ ପାଠ ପଢ଼ାଉଛନ୍ତି, ସିଏ ଆମର ବେଦରେ ଯେଉଁ ଏତେ ସବୁ ତତ୍ତ୍ୱ ରହିଛି ସମସ୍ତେ ବୁଝିପାରିବେ ନାହିଁ, ସନ୍ଦୀପନୀ ମଧ୍ୟ ବୁଝିପାରୁନଥିଲେ ସେ ଶବ୍ଦର ଅର୍ଥ କ'ଣ, କିନ୍ତୁ ଭଗବାନଙ୍କୁ ଯେତେବେଳେ ସେ ପାଠ ପଢ଼ାଉଛନ୍ତି ସେତେବେଳେ ତାଙ୍କର ସବୁ ସନ୍ଦେହ ସବୁ ଦୂର ହେଲା। ଇଏ ଭଗବାନଙ୍କୁ ଏଭଳି ଶିଷ୍ୟ, ଏଭଳି ସିଏ, ଏଭଳି ଛାତ୍ର। ତେଣୁ ତାଙ୍କୁ ସେ ଯେଉଁ ଦକ୍ଷିଣା ଦେଲେ, କିଭଳି ଦକ୍ଷିଣା ଦେଲେ, ତାଙ୍କର ମୃତ ପୁତ୍ରକୁ ପ୍ରଦାନ କଲେ, ଯମରାଜ ପାଖକୁ ଯାଇକିରି ଯମରାଜକୁ ପାଖରୁ ସେ ପୁତ୍ରକୁ ଆଣିକି ପ୍ରଦାନ କଲେ କିଭଳି ଭାବରେ। ଆ ଭିତରେ ଅନେକ ବର୍ଷ ହେଇଯାଇଛି, ପିଲାଙ୍କର ବହୁତ ବର୍ଷ ହେଇଯାଇଛି, କିନ୍ତୁ ସେ ଯେଉଁ ଅବସ୍ଥାରେ ମୃତ୍ୟୁବରଣ କରିଥିଲା ସେଇ ଅବସ୍ଥାରେ ଆଣି ତାଙ୍କୁ ପ୍ରଦାନ କଲେ। ଏଭଳି ଭଗବାନଙ୍କର ଭଗବତା ରହିଛି। ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ମଥୁରାକୁ ଫେରୁଛନ୍ତି, ମଥୁରାବାସୀମାନେ ବହୁତ ଆନନ୍ଦିତ ହୋଇଯାଉଛନ୍ତି। ସେହି ସମୟରେ ଭଗବାନ ବୃନ୍ଦାବନ କଥା ମନେ ପକେଇକରି ଉଦ୍ଧବଙ୍କୁ ପଠେଇଛନ୍ତି, ଉଦ୍ଧବ ସନ୍ଦେଶ 46 ଏବଂ 47 ଅଧ୍ୟାୟରେ ଉଦ୍ଧବଙ୍କୁ ପଠେଇଛନ୍ତି, ତାଙ୍କ ପିତାମାତାଙ୍କୁ ବ୍ରଜଗୋପୀମାନଙ୍କୁ ସନ୍ଦେଶ ଦେଇ ପଠେଇଛନ୍ତି ତାଙ୍କର ଦୁଃଖକୁ ଦୂର କରିବା ପାଇଁ। ତେଣୁ ଉଦ୍ଧବ ହେଉଛନ୍ତି କିଏ ନା, ବିଶ୍ରୀଣାଂ ପ୍ରବର ମନ୍ତ୍ରୀ, ବିଶ୍ରୀ ବଂଶରେ ଯେତେ ସବୁ ମନ୍ତ୍ରୀ ରହିଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ମନ୍ତ୍ରୀ ହେଉଛନ୍ତି ଉଦ୍ଧବ, ଏବଂ କୃଷ୍ଣସ୍ୟ ଦୈତ ସଖା, ଭଗବାନଙ୍କର ଶ୍ରେଷ୍ଠ ସଖା ସିଏ, ଭଗବାନଙ୍କର ସଖା ହେଉଛନ୍ତି ଅର୍ଜୁନ, କିନ୍ତୁ ତାଙ୍କଠାରୁ ଆହୁରି ଉନ୍ନତ ହେଉଛନ୍ତି ଉଦ୍ଧବ। ଦୈତ ସଖା। ତେଣୁ ଅର୍ଜୁନକୁ ସବୁ ଜ୍ଞାନ ଦେଇଥିଲେ ଭଗବତ ଗୀତାରେ, ଉଦ୍ଧବଙ୍କୁ ତାଠାରୁ ଉର୍ଦ୍ଧ୍ୱ ଜ୍ଞାନ ଦେବେ। ଏକାଦଶ ସ୍କନ୍ଧରେ ଆମେ ଶ୍ରବଣ କରିବା, କୃଷ୍ଣ ସେ ଦୈତ ସଖା ଶିଷ୍ୟ ବୃହସ୍ପତି ସାକ୍ଷାତ, ସେ ଯାଇ ପାଠ ପଢ଼ିଥିଲେ, ହେଭେନରେ ପାଠ ପଢ଼ିଥିଲେ, ହେଭେନ ହେଭେନ ରିଟର୍ନ ସ୍ୱର୍ଗରେ ପାଠ ପଢ଼ିଥିଲେ। ବୃହସ୍ପତି ତାଙ୍କୁ ନିଜେ ଶିକ୍ଷା ଦେଇଥିଲେ, ଶିଷ୍ୟ ବୃହସ୍ପତି ସାକ୍ଷାତ ଉଦ୍ଧବ ବୁଦ୍ଧିସତ୍ତମ, ଏଭଳି ତାଙ୍କର ବୁଦ୍ଧି ଥିଲା ଉଦ୍ଧବଙ୍କର। କିନ୍ତୁ ସେ ଭାବୁଥିଲେ ଗୋପୀମାନଙ୍କର ଯେଉଁ ଭଗବାନ ବିରହରେ ଯେଉଁ ରହିଛି, ମୁଁ ତାଙ୍କୁ ଜ୍ଞାନ ମାଧ୍ୟମରେ ଦୂର କରିଦେବି। କିନ୍ତୁ ଯାଇ ଯେତେବେଳେ ପହଞ୍ଚିଗଲେ ନିଜକୁ ଧିକାର କରୁଛନ୍ତି, କୌଣସି ବନ୍ଦେ ନନ୍ଦ ବ୍ରଜ ସ୍ତ୍ରୀ ନାମ ପାଦରେଣୁ ଅବିକ୍ଷଣ ସହ ଯାସାଂ ହରି କଥୋଦ ଗୀତଂ ପୁନାଦି ଭୁବନତ୍ରୟ, ନିଜକୁ ଧିକାର କରିଛନ୍ତି, ତାଙ୍କର ଚରଣ ରେଣୁ କାମନା କରୁଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି, ତେଣୁ ତାଙ୍କର ପାଦଧୂଳକୁ ପାଦପଦ୍ମକୁ ବନ୍ଦନା କରୁଛନ୍ତି। କାହିଁକି ନା ଯାସାଂ ହରି କଥୋଦ ଗୀତମ, ତାଙ୍କର ମୁଖପଦ୍ମରୁ ଯେଉଁ ଭଗବାନ କଥା ଆସୁଛି, ପୁନାଦି ଭୁବନତ୍ରୟ ତିନି ଭୁବନକୁ ପବିତ୍ର କରିଦେଉଛି, ଗୋପୀମାନଙ୍କ ଗୀତ ଏଭଳି ଭାବରେ ରହିଛି ଭାଗବତରେ, ଗୋପୀମାନଙ୍କ କଥା ଅନେକ ସ୍ଥାନରେ ପ୍ରସ୍ତୁତ କରାଯାଇଛି। ତେଣୁ ଏଇଭଳି ଭାବରେ କହି ଭଗବାନ ଯେତେ କହିଲେ ଭଗବାନ ଫେରିଲେ ନାହିଁ ବୃନ୍ଦାବନକୁ। ଏଇଭଳି ଭାବରେ ଭଗବାନ ଅକୃଣଙ୍କ ପାଖକୁ ଗଲେ, କୁବୁଜାଙ୍କ ସହିତ ସାଙ୍ଗ କରିଛନ୍ତି, ଏବଂ ଅକୃଣଙ୍କ ପାଖକୁ ଯାଇକରି ତାଙ୍କୁ ପଠାଇଲେ ଧୃତରାଷ୍ଟ୍ର ପାଖକୁ। ଧୃତରାଷ୍ଟ୍ରଙ୍କୁ କହିଲେ, ଖବର ଦେଲେ, ଯାହା ତାଙ୍କୁ କୁହ ପାଣ୍ଡବମାନଙ୍କ ପ୍ରତି ଯେଉଁ ବିରୋଧ ଆଚରଣ କରୁଛନ୍ତି ଏଇଟା ବନ୍ଦ କରିବେ। କିନ୍ତୁ ଉଦ୍ଧବ ଶୁଣିଲେ କ'ଣ, ଧୃତରାଷ୍ଟ୍ର ଶୁଣିଲେ ନାହିଁ, ଅକ୍ରୂର ଯାଇକି ସବୁ ତାଙ୍କୁ ଜ୍ଞାନ ଦେଇଛନ୍ତି, ଶୁଣିଲେ ନାହିଁ। ଏଇଭଳି ଭାବରେ ଭଗବାନ ମଥୁରାରେ ଯେଉଁ 18 ବର୍ଷ କାଳ ରହିଲେ, ଜରାସନ୍ଧ ପ୍ରତିବର୍ଷ 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସନ୍ତି, ଏବଂ ଭଗବାନ ସବୁ 23 ଅକ୍ଷୁଣୀ ସୈନ୍ୟ କହିଲେ, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛନ୍ତି 2,18,700, ଆପଣ ଗୁଣିବେ କେତେ ଆସିବ, 50,30,000 ବୋଧେ ଆସିବ, ଏତିକି ସୈନ୍ୟକୁ ଭଗବାନ ହତ୍ୟା କରନ୍ତି ପ୍ରତିବର୍ଷ। କିନ୍ତୁ ଜରାସନ୍ଧକୁ ଛାଡ଼ି ଦିଅନ୍ତି। ଏଇଭଳି ଭାବରେ 17 ଥର ଆକ୍ରମଣ ପରେ 18 ଥର ଯେତେବେଳେ ଆକ୍ରମଣ କଲେ, ଭଗବାନ ଜାଣିପାରିଲେ ମ୍ଳେଚ୍ଛ ଜଣେ ଆସିଲା କାଳଜବନ, ସେ 3 କୋଟି ସୈନ୍ୟ ଆଣିକରି ଆସିଲା, ଆସିବ ଭବିଷ୍ୟତରେ ଆସିବ ଭଗବାନ ଜାଣିପାରିଲେ। ତେଣୁ ଭଗବାନ ଦ୍ୱାରକା ନଗରୀ ନିର୍ମାଣ କଲେ, 12 ଯୋଜନର ବିସ୍ତାର ରହିଛି, ଦ୍ୱାରକା ନଗରୀକୁ ଗୋଟିଏ ମୁହୂର୍ତ୍ତରେ ନିର୍ମାଣ କରିଦେଲେ ବିଶ୍ୱକର୍ମାଙ୍କ ଦ୍ୱାରା, ଏବଂ ମଥୁରାବାସୀମାନଙ୍କୁ ସେମାନେ ରାତିରେ ଶୋଇଥିଲେ ରାତାରାତି ସବୁ ଟ୍ରାନ୍ସପୋର୍ଟ କରିଦେଲେ ସେଠିକି, ଏଇଭଳି ଭଗବାନଙ୍କ ଲୀଳା, ଟ୍ରାନ୍ସପୋର୍ଟ କରିଦେଲେ। ତେଣୁ ତା ପରଦିନ ସକାଳେ ଯେତେବେଳେ କାଳଜବନ ଆସିଲା, ଭଗବାନ ତାକୁ ନେଇଗଲେ ମଥୁରାରୁ 40 ମାଇଲ ଦୂର ଯେଉଁ ରହିଛି ଧବଳ ଗୁମ୍ଫା, ସେଇଠିକି ନେଇଗଲେ, ସେଠି ମୁଚୁକୁନ୍ଦ ଶୟନ କରିଥିଲେ, ଏ 27 ଯୁଗ ଧରି ସେ ଶୟନ କରିଥିଲେ, ଭଗବାନଙ୍କ ଭକ୍ତ ଥିଲେ, 27 ଯୁଗ ଧରି ଶୟନ କରିଥିଲେ, କାରଣ ସେ ଦେବତାମାନଙ୍କ ସହିତ ମିଶିକିରି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ, ଦେବତାମାନଙ୍କୁ ଏଇ ବର ମାଗିଥିଲେ, ମୁଁ ଶୟନ କରିବି, ମୋତେ ଯିଏ ଡିଷ୍ଟର୍ବ କରିବ ସେ ମୃତ୍ୟୁବରଣ କରିବ, ଭଗବାନ ଏଇଟା ଜାଣିଥିଲେ। ତେଣୁ ସେଇ ଧବଳ ଗୁମ୍ଫାକୁ ନେଇଗଲେ ଏଇ କାଳଜବନକୁ, କାଳଜବନର ଏତେ ଶକ୍ତି ପାଇଥିଲା କେହି ତାଙ୍କୁ ଜୟ କରିପାରିବେ ନାହିଁ, ତେଣୁ ସେଇ ବରକୁ ରକ୍ଷା କରିକି ଭଗବାନ ଏଭଳି ଭାବରେ ସେଠି ଅଦୃଶ୍ୟ ହେଇଗଲେ। 40 ମାଇଲ ଚାଲିଗଲେ ଭଗବାନ, ଚାଲିଲା ବେଳେ ଚାଲିଲେ, ଇଏ ଯେ କାଳଜବନ ତାହାର ସମସ୍ତ ଶକ୍ତି ପ୍ରୟୋଗ କରି ଛୁଇଁ ପାରିଲା ନାହିଁ ଭଗବାନଙ୍କୁ, ଏଭଳି ଭାବରେ ଭଗବାନଙ୍କର ଲୀଳା ସବୁ ରହିଛି। ଦେଖିଲେ ଗୁମ୍ଫା ଭିତରେ ଇଏ ଶୋଇକି ରହିଛନ୍ତି, ଭଗବାନ କ'ଣ କଲେ, ସେ ମୁଚୁକୁନ୍ଦ ଉପରେ ନିଜର ଉତ୍ତରୀଟାକୁ ପକାଇଦେଲେ। ତେଣୁ କାଳଜବନ ଚିନ୍ତା କଲା, ଇଏ ବୋଧେ ଆସିକରି ଏତେ ବାଟ ଗୋଟେ ଗୋଟେ ଦୌଡ଼ି ଦୌଡ଼ିକି ଆସିକରି ଏଭଳି ଭାବରେ ଶୋଇପଡ଼ିଛି, ପାଇକିରି ଗୋଟେ ଛାତିରେ ଗୋଟେ ପ୍ରହାର କଲା, ପଦ ପ୍ରହାର କଲା, ଦେଖିଲା ବେଳକୁ ସିଏ ହେଉଛନ୍ତି ମୁଚୁକୁନ୍ଦ। ମୁଚୁକୁନ୍ଦ ଯେତେବେଳେ ଚକିକୁ ଖୋଲିଦେଲେ ସେତେବେଳେ ଧ୍ୱଂସ ହେଇଗଲା, ମୁଚୁକୁନ୍ଦ ଟିକିଏ ଆଶ୍ଚର୍ଯ୍ୟ ହେଇଗଲେ। ତେଣୁ ଭଗବାନ ସେଠି ଆବିର୍ଭାବ ହେଇଗଲେ, ଏ ଭଗବାନଙ୍କର ଭକ୍ତ ବତ୍ସଳତା। ତେଣୁ କେବଳ ଶୋଇ ଶୋଇକିରି ଭଗବାନ ସେ ପ୍ରାପ୍ତ ହେଲେ, ତେଣୁ ମୁଚୁକୁନ୍ଦ ଭଗବାନଙ୍କ ସହିତ ସେଠି ସବୁ ଆଲୋଚନା ଚାଲିଛି, ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି, ବହୁତ ସୁନ୍ଦର ସ୍ତୁତି ରହିଛି, କିନ୍ତୁ ଆମର ସମୟ ନାହିଁ। ଭଗବାନ କହିଲେ, ତମେ ପ୍ରକୃତରେ ଆର ବହୁତ ତତ୍ତ୍ୱ ରହିଛି, ତେଣୁ ଏହିଭଳି ଭାବରେ ମୁଚୁକୁନ୍ଦ ଭଗବାନ ଠାରୁ ବିଦାୟ ନେଇକରି ତପସ୍ୟା କରିକିରି ଆଉ ଗୋଟେ ଜନ୍ମ ସେ ଭଗବାନଙ୍କ ଭକ୍ତି ଆଚରଣ କରିଛନ୍ତି। ଆଚାର୍ଯ୍ୟମାନେ କୁହନ୍ତି ସେ ହେଉଛନ୍ତି ଗୁଜୁରାଟରୁ ନରସିଂହ ମେହେଟା, ତେଣୁ ତାପରେ ସେ ଭଗବାନ ପ୍ରାପ୍ତ ହୋଇଛନ୍ତି। ଆର ବହୁତ ତତ୍ତ୍ୱ ରହିଛି। ଯାହା ବି ହଉ, ଏହିଭଳି ଭାବରେ ହେଲା ପରେ ଭଗବାନ ଯେଉଁ ତାପରେ ଫେରି ଆସିଲେ, ସେହି ସମୟରେ ଆସି ପହଞ୍ଚିଲା ଜରାସନ୍ଧ। 18th ଟାଇମ୍ ଆସି ପହଞ୍ଚିଗଲା। 23 ଖୁଣି ସେନେ ଆଣିକିରି ଆସିଲା, ଭଗବାନ ଦେଖିକିରି ପଳେଇଗଲେ। କାରଣ ଜରାସନ୍ଧ ତା ପୂର୍ବରୁ ବ୍ୟବସ୍ଥା କରିଥିଲା, ବ୍ରାହ୍ମଣମାନଙ୍କୁ ଭୋଜିଫୋଜି ଦେଇକରି ତାଙ୍କଠାରୁ କୃପା ପ୍ରାପ୍ତ ହୋଇଥିଲା। କହିଲା, ଏଇଥରକ ଯଦି ମୁଁ ଜୟ ଲାଭ ନ କରିବି ତାହେଲେ ତୁମକୁ ସବୁ ହତ୍ୟା କରିବି। ତେଣୁ ସେମାନେ ଭଗବାନଙ୍କୁ ଗୋଟେ ମେସେଜ ଦେଇଥିଲେ, ପ୍ରଭୁ ଆପଣ ଯଦି ଜୟଲାଭ କରିବେ ଆମେ ମୃତ୍ୟୁ ଲାଭ କରିବୁ, ଆପଣ ଯାହା କରିବେ ଆମର ଜୀବନ ଆପଣଙ୍କ ହାତରେ। ଭଗବାନ ପରାଜୟ ଲାଭ କଲେ, ପରାଜୟ ଦେଇକି ଦୌଡ଼ିକି ପଳେଇଗଲେ ଭଗବାନ। ସେଥିପାଇଁ ତାଙ୍କ ନାମ ହେଲା ରଣଚୋର। ଦ୍ୱାରକାରେ ତାଙ୍କର ମନ୍ଦିର ରହିଛି, ରଣଚୋର ହିସାବରେ ସେ ପ୍ରସିଦ୍ଧ, ପୂଜିତ ହୁଅନ୍ତି। ରଣ ତ୍ୟାଗ କରି ପଳେଇ ଆସିଲେ ସେ ଅପମାନିତ ହେଉନାହାନ୍ତି, ଏଇଭଳି ଭାବରେ କଥା ରହିଛି। ତେଣୁ ଭଗବାନ ପ୍ରବର୍ଷଣ ପର୍ବତ ଉପରୁ ପଳେଇଗଲେ, ଦୌଡ଼ି ଦୌଡ଼ିକି ପଳେଇଗଲେ କୃଷ୍ଣ ବଳରାମ। ତେଣୁ 3 କୋଟି ସୈନ୍ୟ ସବୁ ଆଣି ଆସିଥିଲେ, ସେମାନେ ସବୁ ତାଙ୍କୁ ହତ୍ୟା କରିଥିଲେ ଭଗବାନ। ତାଙ୍କର ବହୁତ ଧନ ସମ୍ପତ୍ତି ଥିଲା, ସେ ଧନ ସମ୍ପତ୍ତି ସବୁ ବହୁତ ଶଗଡ଼ରେ ବହନ କରି ନେଉଥିଲେ। କିନ୍ତୁ ଜରାସନ୍ଧ ଯେତେବେଳେ ଆସିଗଲେ, ସେ ଛାଡ଼ିକି ପଳେଇଗଲେ ଭଗବାନ। ପଳେଇଗଲେ ଜରାସନ୍ଧ, ତାଙ୍କ ପଛ ପଛେ ଧାଇଁଲା। କୃଷ୍ଣ ବଳରାମ କ'ଣ କଲେ ନା, ପ୍ରବର୍ଷଣ ପର୍ବତ ଉପରୁ ଚଢ଼ିଗଲେ। ତେଣୁ ଜରାସନ୍ଧ ସେ ପର୍ବତ ଚାରିପଟେ ଜାଳେଣୀ କାଠ ଲଗେଇକିରି ଜାଳିଦେଲେ, ମାନେ ନିଆଁ ଲଗେଇଦେଲେ। ଭଗବାନ ସେଇଠୁ ଡେଇଁଲେ, ଦ୍ୱାରକାରେ ପ୍ରବେଶ କଲେ। ଫିଲ୍ମ ଷ୍ଟାଇଲରେ ଭଗବାନ ଦ୍ୱାରକାକୁ ଆସିଛନ୍ତି, ପ୍ରବର୍ଷଣ ପର୍ବତରୁ ଡେଇଁଲେ, ଏକାଥରେ ଦ୍ୱାରକାରେ ପହଞ୍ଚିଗଲେ। ତେଣୁ ଜରାସନ୍ଧ ଚିନ୍ତା କଲା, ଇଏ କୃଷ୍ଣ ବଳରାମ ଯିଏ ଅଗ୍ନିରେ ଦାହ ହୋଇଗଲେ ବୋଲି ଚିନ୍ତା କରୁଥିଲେ। ପରେ ଆଙ୍କ କଥା ଆସିବ, ଆମର ବହୁତ ସମୟ କମ୍ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ଦ୍ୱାରକାରେ ପ୍ରବେଶ କଲା ପରେ ଦ୍ୱାରକାରେ ଲୀଳା ଆରମ୍ଭ ହୋଇଛି ଭଗବାନଙ୍କର। 52 ରୁ 90 ଏଇ 48 ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କର ପ୍ରଥମ ଲୀଳା ହେଉଛି ବିବାହ ଲୀଳା। 16,108 ରାଣୀ ବିବାହ କରିବେ। କିନ୍ତୁ ଭଗବାନଙ୍କ ବିବାହ ଲୀଳା ପୂର୍ବରୁ ଭଗବାନ ବଳରାମଙ୍କର ବିବାହ ଲୀଳା ବର୍ଣ୍ଣନା କରାଯାଇଛି, ଯେଉଁଟା 9ମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେଇଟାକୁ ସଂକ୍ଷେପରେ କହିଦେଲେ, ବଳରାମ ବିବାହ କରିଥିଲେ ରେବତୀଙ୍କୁ, କକୁଦ୍ମିଙ୍କର ପୁତ୍ରୀ ବିବାହ କରିଥିଲେ, ଯିଏକି ତାଙ୍କର ଉପଯୁକ୍ତ ସ୍ୱାମୀ କିଏ ଜାଣିବା ପାଇଁ ବ୍ରହ୍ମଲୋକକୁ ଯାଇଥିଲେ, ବ୍ରହ୍ମାଙ୍କ ପାଖକୁ ଯାଇଥିଲେ। ଆ ଭିତରେ ଅନେକ ଯୁଗ ବିତି ଯାଇଥିଲା। ତେଣୁ ସେ ଆଣିକରି ଆସିକରି ବଳରାମଙ୍କୁ ବିବାହ ଦେଲେ। ତାପରେ ଭଗବାନ ବିବାହ ଲୀଳା ଆସିଲା। ଭଗବାନ ଗୋଟିଏ ପରେ ବିବାହ କଲେ। 16,108 ରୁକ୍ମିଣୀଙ୍କୁ ପ୍ରଥମ ବିବାହ ହେଉଛନ୍ତି ରୁକ୍ମିଣୀଙ୍କୁ, ତାପରେ ଦ୍ୱିତୀୟ ବିବାହ ହେଉଛନ୍ତି 10-59 ପର୍ଯ୍ୟନ୍ତ ଏ ବିବାହ ଲୀଳା ଚାଲିବ। ଦ୍ୱିତୀୟ ବିବାହ କରିବେ ଏଇ ଯେ ଭଗବାନ ରାମଚନ୍ଦ୍ରଙ୍କ ପାର୍ଶ୍ୱ ଥିଲେ, କିଏ ଆମର କ'ଣ ତାଙ୍କ ନା, ଭଗବାନ ପାର୍ଶ୍ୱ ଥିଲେ ଜାମ୍ବବାନ, ଜାମ୍ବବତୀକୁ ବିବାହ କରିବେ। ଆମେ କହୁଥିଲେ ସେଦିନ ଜାମ୍ବବତୀ କଥା ଚାଲିଥିଲା, ଜାମ୍ବବତୀ ବିବାହ କରିବେ, ମଣିକି ଆଣିକି ଆସିବେ। ତୃତୀୟ ବିବାହ କରିବେ ସତ୍ରାଜିତଙ୍କ କନ୍ୟା ସତ୍ୟଭାମାଙ୍କୁ ବିବାହ କରିବେ। ତାପରେ କାଳିନ୍ଦୀ, ମିତ୍ରବିନ୍ଦା, ସତ୍ୟା, ଭଦ୍ରା, ଲକ୍ଷ୍ମଣା, ଏଇଭଳି ଭାବରେ 8 ରାଣୀ ହେଉଛନ୍ତି ମୁଖ୍ୟ, ଏବଂ ଗୋଟିଏ ଥରକରେ 16,100 ବିବାହ କରିବେ। ଇଏ ହେଉଛି ଭୌମାସୁର, ଭଗବାନଙ୍କ ନିଜର ପୁତ୍ର, ନରକକୁ ବଦ୍ଧ କରିବେ ଭଗବାନ। ସେ ବହୁତ ଲୀଳା ରହିଛି, ଭଗବାନ ତାକୁ ବଦ୍ଧ କରିବେ। ଏବଂ ସେ 16,100 କନ୍ୟାକୁ ରଖିଥିବେ, ଖାଲି ପୃଥିବୀର ନୁହଁ, ସମଗ୍ର ବିଶ୍ୱର ଏବଂ ସ୍ୱର୍ଗର ଲୋକଠାରୁ ଆରମ୍ଭ କରି ସବୁ ଲୋକର ଯେତେ ସୁନ୍ଦରୀ କନ୍ୟା ଥିଲେ ସବୁ ଆଣିକି ବନ୍ଦୀ କରି ରଖିଥିବେ। କାରଣ ନାରଦମାନେ ତାଙ୍କୁ କହିଥିବେ, ତୁମେ 16,100 ଯଦି ବିବାହ କରିବ ତୁମେ ଭଗବାନ ହୋଇଯିବ। ତେଣୁ ସେ ଭଗବାନଙ୍କ ପୁତ୍ର ମଧ୍ୟ, ତେଣୁ ବିବାହ କରିବା ପାଇଁ ବସିଥିଲେ। ଭଗବାନ ତାଙ୍କୁ ହତ୍ୟା କରି ସେ 16,100 ବିବାହ କଲେ। ଏସବୁ ବହୁତ କଥା ରହିଛି। ଏଇଭଳି ଭାବରେ 16,108 ରାଣୀ ଭଗବାନଙ୍କ ହୋଇଗଲେ। ଦ୍ୱାରକାରେ 16,108 ରାଣୀଙ୍କ ପାଇଁ 16,108 ମହଲ ଥିଲା। ଏଇଭଳି ଭାବରେ ସବୁ ରହିଛି। ତେଣୁ ହେଲା ପରେ ଭଗବାନଙ୍କର ବିବାହ ଲୀଳା ସବୁ ବର୍ଣ୍ଣନା କଲାପରେ କିଭଳି ଭାବରେ ଭଗବାନ ତାଙ୍କ ସ୍ତ୍ରୀମାନଙ୍କ ସହିତ କରୁଛନ୍ତି, ଏଇସବୁ କଥା ଆମର ସମୟ ହୋଇଯାଇଛି। ଆମର କଥା ଏଇଠି ବିଶ୍ରାମ ଦେବା, ଆସନ୍ତାକାଲି କହିବା। ଆଉ ଆଜି ଆମର ପ୍ରକୃତ କଥା ସରିବା ପର୍ଯ୍ୟନ୍ତ ଚାଲିବା ଥିଲା 11 ଅଧ୍ୟାୟ ପର୍ଯ୍ୟନ୍ତ, କିନ୍ତୁ ଆମେ ଭଗବାନ ଏଇ ଲୀଳାଟି ଦ୍ୱାରକା ଲୀଳା ରାଣୀମାନଙ୍କ ସହିତ ଯେଉଁ ଲୀଳା ଆସନ୍ତାକାଲି କହିକିରି ଅନ୍ୟ ସବୁ ଯାହା ସବୁ ରହିଛି ସଂକ୍ଷେପରେ କହିବା। ଆମର କଥାକୁ ସେଠି ସାଙ୍ଗ ଶେଷ କରିବା। କାଲି ଭାଗବତଙ୍କର ଅନ୍ତିମ ଦିବସ, ଆମେ ଟିକେ ମଧ୍ୟ ଅଧିକ ସମୟ କାଲି ମିଳିବ। ସୀତାଦେବୀଙ୍କର ଆବିର୍ଭାବ ତାଙ୍କ କୃପାରୁ ଆମେ ଅଧିକ ସମୟ ଟିକେ କହିବା, ତେଣୁ ଆଉ ଯାହା ବାକି ରହିଲା ସବୁ ସେଠି ଛାଡ଼ିଦେବା। ତେଣୁ ବର୍ତ୍ତମାନ ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ କହିବା 2 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ।
हरे कृष्ण हरे कृष्ण।